శ్రీ శ్రీ గురుదాయ శ్రీ శ్రీ కృష్ణ బలరా శ్రీ శ్రీ జగన్నాథ బలదేవ సుభద్రనారాయణ శ్రీ రాధాకృష్ణ శ్రీ లక్ష్మీ శ్రీదేవి శ్రీ శ్రీ సీతారామ లక్ష్మణ హనుమాన్ శ్రీపాద పద్మర్పణ త్రివేదం కరి శ్రీల గురుదేవ శ్రీ శ్రీమంత భక్తి శివదామదర్ స్వామి గురు మహారాజు పాద పద్మర్పణ త్రివేదం కరి శ్రీ ఇస్కొన ప్రతిష్టాచార్య శ్రీమదే శ్రీ భక్తి విధానం శ్రీ శ్రీపాద మహారాజు పాద పద్మర్పణ త్రివేదం కరి సమస్త సాధువులు వైష్ణవ ప్రతాప పుష్ప వైష్ణవ సజ్జన మాతృబృందం అర్పణ త్రివేదం కరి ఆదిహాని శ్రీమద్ భాగవతం దశమ స్కంద ఏకాదశ అధ్యాయ కథానం కరివా శ్రీకృష్ణంకర బాల్యలీలా ప్రాయ భగవానుక లీలా షష్ఠ అధ్యాయ వర్ణనా కలదు బాల్యలీలా హి చాలిచి ఏమిటికి మాతృగర్భరు కథ సబు దశమ స్కందరు ప్రథమ అధ్యాయ సబు కథ చాలిసింది ବର୍ତ୍ତମାନ ଆଉ ଥରେ ପୁଣି ସେସବୁ ଛୋଟ ପିଲାଦିନର କଥା ଆରମ୍ଭ କରିବେ। ଏଇଟା ତ ଲୀଳା ସବୁ ବର୍ଣ୍ଣନା କରିଦେଇଗଲେ କେଉଁ ଯାଏ ତିନି ବର୍ଷ ପର୍ଯ୍ୟନ୍ତ, ତିନି ବର୍ଷ ପର୍ଯ୍ୟନ୍ତ ଯେଉଁ ଲୀଳା ସବୁ ହେଉଥିଲା ଗୋକୁଳରେ, ଏ ମହାବନରେ ଗୋକୁଳରେ ଏସବୁ ଲୀଳା ହେଉଥିଲା। ଏଇ ଲୀଳାକୁ ସବୁ ଆମେ ଶୁଣୁଥିଲେ। ବିଶେଷ ଭାବରେ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା କେମିତି ସେ ଛୋଟ ପିଲା ଦିନେ ଗୁରୁଣ୍ଡ ଗୁରୁଣ୍ଡକି ଯାଉଥିଲେ, ତାପରେ ଧୀରେ ଧୀରେ ଠିଆ ହେବା ପାଇଁ ଆରମ୍ଭ କଲେ, ତାଙ୍କର ଗୋଟେ ଗୋଟେ ଦାନ୍ତ ବାହାରିଲା। ଏଇଭଳି ଭାବରେ ବହୁତ ଲୀଳା ବର୍ଣ୍ଣନା କରିଛନ୍ତି ଅଷ୍ଟମ ଅଧ୍ୟାୟରେ। ତେଣୁ ନବମ ଅଧ୍ୟାୟରେ ତିନି ବର୍ଷ ଲୀଳାକୁ ବର୍ଣ୍ଣନା କଲେ, ଯେଉଁ ରହିଛନ୍ତି ଭଗବାନଙ୍କର ସପ୍ତମ ଅଧ୍ୟାୟରେ ଭଗବାନଙ୍କର ଛଅ ଦିନର ଲୀଳା ବର୍ଣ୍ଣନା କଲେ, ତିନି ମାସର ଲୀଳା ବର୍ଣ୍ଣନା କଲେ, ଏକ ବର୍ଷର ଲୀଳା ମଧ୍ୟ ବର୍ଣ୍ଣନା କଲେ। ତିନୋଟି ଲୀଳା ବର୍ଣ୍ଣନା କରିଥିଲେ ସପ୍ତମ ଅଧ୍ୟାୟରେ। ତେଣୁ କ୍ରମାନ୍ୱୟରେ ଏଠି ବର୍ଣ୍ଣନା କରାଯାଇ ନାହିଁ, କେତେବେଳେ କେଉଁ ଆବେଶରେ କେଉଁ କଥା ଆସିଯାଉଛି ତାଙ୍କର ସେସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ବର୍ତ୍ତମାନ ତିନି ବର୍ଷ ପର୍ଯ୍ୟନ୍ତ ପ୍ରାୟ ଲୀଳା ସବୁ ଆମେ ଶୁଣିଲେ। ତିନି ବର୍ଷର ଲୀଳା ଶୁଣିବା ପାଇଁ ମିନିମମ୍ ତିନି ବର୍ଷ ଲାଗିବା କଥା। ଭଗବାନଙ୍କର ଯେଉଁ ଲୀଳା, ଗୋଟିଏ ଗୋଟିଏ ଲୀଳା, ଚବିଶ ଘଣ୍ଟାର ଲୀଳା, ଭଗବାନ ଶୟନ ମଧ୍ୟ ଗୋଟିଏ ଲୀଳା। ଉଠିଲେ ଯେଉଁ ନିଦ୍ରାରେ ଜାଗ୍ରତ ହେଲେ ସେଇଟା ଗୋଟେ ଲୀଳା, ସବୁ ହେଉଛି ଭଗବାନଙ୍କ ଲୀଳା। ଯାହା କଲେ ଭଗବାନ ସେଇଟା ହେଉଛି ଲୀଳା ଭଗବାନଙ୍କର। ଭଗବାନ ସେ ସାଧୁମାନଙ୍କୁ ଆନନ୍ଦ ଦେବା ପାଇଁ ଏଇସବୁ ସବୁ କରିଛନ୍ତି। ଖୁବ୍ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଭାଗବତରେ ବହୁତ ଲୀଳା, ଅନ୍ୟାନ୍ୟ ସବୁ ହରିବଂଶ ଗୋପାଳ ଜୀବ ଗୋସ୍ୱାମୀ ରଚନା କରିଛନ୍ତି ଗୋପାଳ ଚମ୍ଭୁ, ତାପରେ ହରିବଂଶ ଗୋପାଳ ଚମ୍ଭୁ ଗର୍ଗ ସଂହିତା ଅନ୍ୟାନ୍ୟ ପୁରାଣ ମାନଙ୍କରେ, ଏବଂ ବିଶେଷ ଭାବରେ ବିଭିନ୍ନ କବିମାନେ ମଧ୍ୟ ସୁରଦାସ ଇତ୍ୟାଦି ବହୁତ ପ୍ରକାର କବି ସବୁ ରହିଛନ୍ତି, ଭଗବାନ ଲୀଳାକୁ ବହୁତ ବର୍ଣ୍ଣନା କରିଛନ୍ତି। ଆମେ ତ ଏତେ କିଛି ଜାଣିନାହୁଁ, ଯାହା ଭାଗବତ ରଚନା କରାଯାଇଛି ଆମେ ଟିକେ ଟିକେ ଶୁଣୁଛୁ, ସେତିକି କହୁଛୁ। ତେଣୁ ଏ ଭାଗବତମରେ ସବୁ ଜିନିଷ ସାର ଜିନିଷ ରହିଛି। ତେଣୁ ଏଇ ଯେଉଁ ଲୀଳାଟି ହେଇଥିଲା ଭଗବାନଙ୍କର ଦାମୋଦର ଲୀଳା, ଏଇ ଲୀଳାଟି ହେଇଥିଲା କାର୍ତ୍ତିକ ପୂର୍ଣ୍ଣମୀ ଅମାବାସ୍ୟା, କାର୍ତ୍ତିକ ଅମାବାସ୍ୟା ଯେଉଁ ରହିଛି ଦୀପାବଳି, ଦୀପାବଳି ତିଥିରେ ସେଇ ଲୀଳାଟି ହେଇଥିଲା। ଏଇଭଳି ଭାବରେ ଏଇସବୁ ବର୍ଣ୍ଣନା କରାଗଲା ନବମ ଅଧ୍ୟାୟର କଥା। ଦଶମ ଅଧ୍ୟାୟରେ ସେଇ ଯେଉଁ ଯମଳାର୍ଜୁନ ଭଙ୍ଗ ହେଲେ ଏସବୁ ବର୍ଣ୍ଣନା କରି ଏକାଦଶ ଅଧ୍ୟାୟ କଥା ଆସିବ ବର୍ତ୍ତମାନ। ଇଏ ଅଧ୍ୟାୟଟା ଯେଉଁ ଲୀଳା ସବୁ ହେଇଛି ଏଇଟା ହେଉଛି ଅନ୍ତିମ ଲୀଳା ଗୋକୁଳରେ, ମହାବନର ଅନ୍ତିମ ଲୀଳା ହେଉଛି ଏଇଟା। ତାପରେ ଦ୍ୱାଦଶ ଅଧ୍ୟାୟରୁ ଆରମ୍ଭ ହେବ ଯେଉଁ ରହିଛି ବୃନ୍ଦାବନ ଲୀଳା, ବୃନ୍ଦାବନରେ ସବୁ ଲୀଳା ହେବ। ତିନି ବର୍ଷ ପର୍ଯ୍ୟନ୍ତ ଏଇଠି ଲୀଳା, ଏଇଠି ବତ୍ସାଚାରଣ କିଛି କରିନାହାନ୍ତି, ବୃନ୍ଦାବନକୁ ଗଲାପରେ ସେଇଠି ବତ୍ସାଚାରଣ କରିବେ କଥା ବର୍ଣ୍ଣନା କରାଯିବ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପ୍ରଥମ ଶ୍ଳୋକରେ, ଗୋପାନନ୍ଦାଦୟ ଶ୍ରୁତ୍ୱା ଦ୍ରୁମୟୋ ପତତୋ ରବଂ ତତ୍ରା ଯୋଗୋ କୁରୁଶ୍ରେଷ୍ଠ ନିର୍ଘାତ ଭୟ ସଂକିତା। ଯମଳାର୍ଜୁନ ଯେଉଁ ଭଙ୍ଗ ହେଇଗଲା ସେ କଥା ସରିନାହିଁ ଆହୁରି, ସେମାନେ ସିନା ଉଦ୍ଧାର ପାଇଗଲେ, ଆହୁରି ବି କଥା ଯିଏ ଯେଉଁ ଶବ୍ଦ ହେଲା, ଆଉ ବ୍ରଜବାସୀମାନେ କ'ଣ କଲେ, ବ୍ରଜବାସୀମାନେ କ'ଣ ଚୁପଚାପ ରହିଲେ, ସେ କଥା କାହିଁ ବର୍ଣ୍ଣନା କରାଗଲାନି, ଏଇଠିକୁ ଆଗଉଛି ସେଇଟା। ଇଏ ଗୋଟେ ଗୁହ୍ୟ କଥା ଜିନିଷ। ତେଣୁ ଏତେ ସବୁ ସେମାନେ ବୋଲି ସାରିଲେ, ସବୁ ପ୍ରାର୍ଥନା କଲେ, ପରିକ୍ରମା କଲେ, ଏସବୁ ଭଗବାନ ତାଙ୍କୁ କହିଲେ, ଯାହା ଏସବୁ କଥା ହେଇସାରିଲା ପରେ ଯେତେବେଳେ ଶବ୍ଦ ହେଲା, ଯେଉଁ ଅର୍ଜୁନ ମୁଖ୍ୟ ଭଙ୍ଗ ହେଲା, ଗୋପା ନନ୍ଦାଦେୟ ଶ୍ରୁତ୍ୱା, ସେଇଟାକୁ ଶୁଣିଲେ କେତେ ସମୟ ପରେ ଶୁଣିଲେ, ଗଛ ଭାଙ୍ଗିଲା ମାନେ ସାଙ୍ଗେ ସାଙ୍ଗେ ଶବ୍ଦ ହେବ ନା, ଆଉ ଅଧଘଣ୍ଟା ପରେ ଶୁଣିଲେ ନା କ'ଣ, ଶବ୍ଦ ଗଛ ଭାଙ୍ଗିଛି ମାନେ ଶବ୍ଦ ହେବ, ସାଙ୍ଗେ ସାଙ୍ଗେ ଶବ୍ଦ ହେବ, ଇଏ ଗୋଟେ କନଫିଡେନ୍ସିଆଲ ଲୀଳା ଗୋଟେ ଭଗବାନଙ୍କର। ତେଣୁ ଗୋପାନନ୍ଦାଦେହ ଶ୍ରୁତ୍ୱା ଦ୍ରୁମୟୋ ପତତୋ ରବମ, ଭୀଷଣ ଶବ୍ଦ ହେଲା, ଭୂମିକମ୍ପ ହେଲା ଭଳି ହେଲା, ପତତୋ ଦ୍ରୁମୟୋ, ଏଇ ଯେଉଁ ଦ୍ରୁମ ଦୁଇଟା ଯାକ ବୃକ୍ଷ, ଯମଳା ଅର୍ଜୁନ ବୃକ୍ଷ, କିଏ କେଉଁଠି ସବୁ କାର୍ଯ୍ୟ କରୁଥିଲେ, ଖାଲି ସମସ୍ତେ ଘର ଭିତରେ ଥିଲେ ତା ନୁହଁ, କିଏ କେଉଁଠି ଗୋପାଳନ କ'ଣ ଗଛ ଚାରଣ କରୁଥିଲେ, କିଏ ଗାଈ ଚାରଣ କରୁଥିଲେ, କିଏ କୃଷି କାର୍ଯ୍ୟ କରୁଥିଲେ, ବା କିଏ କେଉଁ ଅନ୍ୟ କାର୍ଯ୍ୟରେ ସବୁ କିଏ କୁଆଡ଼େ ଯାଉଥିଲେ, କ'ଣ କରୁଥିଲେ, ବିଭିନ୍ନ ସ୍ଥାନକୁ ସବୁ ମଧ୍ୟ ଯାଇଥିଲେ ବ୍ରଜବାସୀମାନେ, କିଏ କୁଆଡ଼େ ସବୁ ଯାଇଥିଲେ। ଏ ଯେଉଁ ଯେମିତି ମନ୍ଦିର ଆମର ଜଗନ୍ନାଥ ମନ୍ଦିର ରହିଛି, ବହୁତ ଦୂରକୁ ଦେଖାଯାଏ, ବିଶେଷ ଭାବରେ ଅଠର ନଳାରେ ଆପଣ ଦେଖିପାରିବେ, ମହାପ୍ରଭୁ ଯେତେବେଳେ ଯାଉଥିଲେ ତାଙ୍କ ଲୀଳା କରୁଥିଲେ, ଅଠର ନଳାରେ ଯେତେବେଳେ ଦେଖିଲେ ଭଗବାନଙ୍କର ମନ୍ଦିରରେ ଯେଉଁ ବାହାନା ରହିଛି, ସେ ଭଗବାନ ଦୌଡ଼ିଲେ କାଦରକେ, ଏସବୁ ବହୁତ ଲୀଳା ସବୁ ରହିଛି ମହାପ୍ରଭୁଙ୍କର ଲୀଳା। ତେଣୁ ସେହିଭଳି ଭାବରେ ଯେଉଁ ରହିଛି ଆମର ମନେ ଅଛି, ମୁଁ ଯାଇଥିଲି ଆମେ ଗୋଟେ ବର୍ଷ ମହାକୁମ୍ଭ ପଡ଼ିଥିଲା ଇଏରେ, କ'ଣ ଆମର ଯେଉଁ ରହିଛି, ହଁ ସେଇଠି ଯେଉଁ କାଶୀ ବାରାଣାସୀରେ, ବାରାଣାସୀ ନା କ'ଣ ସେଇଟା, ଏଇ ଯେଉଁ କ'ଣ ସେ ତ୍ରିବେଣୀ, ତ୍ରିବେଣୀ ଯାଇଥିଲି, ଆହ୍ଲାବାଦ, ଆହ୍ଲାବାଦରେ ଯେଉଁ ରହିଛି, ସେଠି ଏମିତି ରହିଛି ତ ଜାଣିପାରିବ ନାହିଁ କେଉଁଟା କେଉଁ। ଆମେ ରହୁଥିଲୁ ସେଠି ଗୋଟେ ଇଏରେ ନିଗମାନନ୍ଦଙ୍କ ଆଶ୍ରମ ରହୁଥିଲୁ, ମୁଁ ଯାଇଥିଲି ସନ୍ଧ୍ୟାବେଳେ ଯାଇଛି, କ'ଣ ଏମିତି ସେ ଇଏ କରିକି ଆସିଲା ବେଳକୁ ଆଉ ବାଟ ପାଇଲି ନାହିଁ, ଯେତେ ଚେଷ୍ଟା କଲି ଜାଣିଗଲା ନାହିଁ, ଆଶ୍ଚର୍ଯ୍ୟ କଥା। ସେତେବେଳେ ଯେହେତୁ ଫୋନ୍ ଫୋନ୍ ଏସବୁ ନଥିଲା, ଏସବୁ ଯାହା ବି ହଉ, କିନ୍ତୁ ସେଇଠି ବାଙ୍ଗାଲୋର ଇସ୍କନ ତରଫରୁ ଦୁଇଟି ବଡ଼ ବଡ଼ ମୂର୍ତ୍ତି ରହିଥିଲେ ଗୌର ନେତାଙ୍କର, ବାଙ୍ଗାଲୋର ଇସ୍କନ ତରଫରୁ, ସେଇଟାକୁ ମୁଁ ଦେଖିଲି, ଇଏ ହେଉଛି ଆମର ଇଏ ଆମର ଜାଗା, ଆମର ସ୍ଥାନ ହେଉଛି ଏଇଟା, ସେଇ ପାଖରେ ଆମେ ରହୁଥିଲୁ। ତେଣୁ ସେଇ ଗୌର ନେତାଙ୍କୁ ଦେଖି ଦେଖିକି ମୁଁ ଆସିକି ଯାଇ ପହଞ୍ଚିଲି, ନହେଲେ ଜାଣିପାରୁନଥିଲି ବାଟ। ସେଇଭଳି ଭାବରେ ଯେଉଁ ବହୁତ ଉଚ୍ଚ ଅଛି ମାନେ ସମସ୍ତେ ଦୂରରୁ ଦେଖିବେ ସେସବୁ ଜିନିଷ, ଏ ଯେଉଁ ଶବ୍ଦ ହେଲା ଭୀଷଣ ଶବ୍ଦ ହେଲା, ଚାରି ବହୁତ ବହୁତ ଦୂରକୁ ଶବ୍ଦ ଶୁଭିଲା, ଆଉ ସେ ବୃକ୍ଷ ନାହିଁ, ସବୁ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲି, ବୃକ୍ଷ କୁଆଡ଼େ ଗଲା, ବୃକ୍ଷ କୁଆଡ଼େ, ଯେ ଦୂରରେ ଥିଲେ, ଆଉ ଯେଉଁମାନେ ପାଖରେ ଥିଲେ ସେମାନେ ସବୁ ଯେଉଁ ଶୁଣିଲେ ଶବ୍ଦ ଶୁଣିଲେ, ରବ ରବମ କହିଲେ ଭୀଷଣ ଶବ୍ଦ ହେଲା, ବିରାଟ ବିରାଟ ବୃକ୍ଷ, କ'ଣ ଛୋଟିଆ କଥା, ଉପୁଡ଼ୁଥିଲା ମାନେ କ'ଣ ସାଇଲେଣ୍ଟ ଚୁପ୍ ଚୁପ୍ ହେଉଥିଲେ, ଚଟ 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 ହେଇକି ସବୁ ଉପୁଡ଼ିବ ନା ଗଛଟା, ଉପୁଡ଼ିବ ମାନେ କ'ଣ କମ୍ ଶବ୍ଦ ହେବ, ଏତେ ବିରାଟ ବୃକ୍ଷ। ତେଣୁ ତତ୍ରା ଯୋଗୁ କୁରୁଶ୍ରେଷ୍ଠ ନିର୍ଘାତ ଭୟ ସଙ୍କିତା, ତେଣୁ ହି କୁରୁଶ୍ରେଷ୍ଠ ସୁଗତ ପରୀକ୍ଷିତ ମହାରାଜ ବହୁତ ଆନନ୍ଦରେ ଶ୍ରବଣ କରୁଛନ୍ତି ଭଗବାନଙ୍କ ଲୀଳାକୁ, ସୁଖଦେବ ଗୋସ୍ୱାମୀ ମଧ୍ୟ ବହୁତ ଆନନ୍ଦରେ କଥାକୁ କୀର୍ତ୍ତନ କରୁଛନ୍ତି। ତେଣୁ ତତ୍ର ସେଇଠାକୁ ଆସିଲେ ସବୁ ଯୋଗୁ, ସବୁ ଆସିଗଲେ ସେଇଠିକି, ଅଯୋଗୁ ସବୁ ଆସିଲେ କୁରୁଶ୍ରେଷ୍ଠ ନିର୍ଘାତ ଭୟ ସଙ୍କିତ, ସେମାନେ ଭାବିଲେ ଯେଉଁ ଗୋଟେ ବଜ୍ରପାତ ହେଲା, ଏଇଭଳି ଭାବରେ ଲାଗିଲା ତାଙ୍କୁ, ଏତେ ଭୀଷଣ ଶବ୍ଦ ହେଲା, କାଲି ରାତିରେ ଗୋଟେ ଭୀଷଣ ଶବ୍ଦ ହେଇଥିଲା, ଶୋଇଥିଲା ବେଳେ ସେଇଆଡ଼େ ବିଜୁଳି ମାରିକି ଭୀଷଣ ଗୋଟେ ଗଡ଼ଗଡ଼ି ଲାଗିଲା, ପାଲିଲା ସବୁ, ସମସ୍ତେ ନିଦ ଭାଙ୍ଗି ଯାଇଥିବ, ସେଇଭଳି ଭାବରେ ଭୀଷଣ ଶବ୍ଦ ହେଲା, ବଜ୍ରପାତ ହେଲା ବୋଲି ତାଙ୍କୁ ସେମାନେ ଲାଗିଲା, ଏତେ ଶବ୍ଦ ହେଲା। ତେଣୁ ସବୁ ଆସି ପହଞ୍ଚିଗଲେ, ଭୂମ୍ୟା ନିପତିତ ତତ୍ର ଦୃଶୁ ଯମଳାର୍ଜୁନୌ ବଭ୍ରଂ ମୁସ୍ତଦ ବିଜ୍ଞାୟ ଲକ୍ଷ୍ୟଂ ପତନ କାରଣଂ। ତେଣୁ ଯେତେବେଳେ ଆସି ପହଞ୍ଚିଗଲେ ନନ୍ଦ ଆଦି ଯଶୋଦା ତାଙ୍କର ଘର କାର୍ଯ୍ୟରେ ସବୁ ନିଯୁକ୍ତ ଥିଲେ, ଏସବୁ ଶୁଣିକି ସମସ୍ତେ ଆସିଲେ, ଯାଇକି ଆସିଲେ, ଭୂମ୍ୟା ନିପତିତ, ଭୂମିରେ ପଡ଼ିଯାଇଛି ସେ ଗଛ, ବିରାଟ ବିରାଟ ବୃକ୍ଷ, ଭୂମ୍ୟା ନିପତିତ ତତ୍ର ଦଦୃଶୁ ଯମଳାର୍ଜୁନ, ଆଉ ଯମଳାର୍ଜୁନ ବୃକ୍ଷ ଦେଖାଯାଉ ନାହିଁ, ଫାଙ୍କା ହେଇଗଲା, ଆପଣ ବିରାଟ ବୃକ୍ଷ ଥିବ ଯଦି କଟା ହେଇଯିବ ଦେଖିବ, ଏକ ଅଲଗା ପ୍ରକାର ଲାଗିବ ସେ ସ୍ଥାନ, ଜାଣି ଗଛଟା ରହିଛି ସେ ସବୁ ହେଇଗଲାଣି ଆମର ଚିନ୍ତା ହେଇଗଲାଣି ଏଇଭଳି ଭାବରେ ଗଛଟି ଯଦି କଟା ହେଇଯିବ ତାପରେ ଜାଣିବ ହଉ ଏଇଠି ଗୋଟେ ଗଛ କ'ଣ ଥିଲା ଫାଙ୍କା ଦିଶୁଛି ସେଇଭଳି ଭାବରେ ଯମୁନାର୍ଜୁନ ବୃକ୍ଷ ନାହିଁ ସମସ୍ତେ ଦେଖିଲେ ସେଇଟା ବିରାଟ ବୃକ୍ଷ କ'ଣ ଛୋଟିଆ ବୃକ୍ଷ ସମସ୍ତଙ୍କର ଦୃଷ୍ଟି ସେଇଠି ଗଲା ଏ ଶବ୍ଦ ହେଲା ସେଇଠି ଦେଖିଲା ବେଳକୁ ସେ ଗଛ ବି ନାହିଁ ତେଣୁ ବ୍ରହ୍ମ ଉସ୍ତାଦ ବିଜ୍ଞାୟ ଏଇଟା ହେବାରୁ ସେମାନେ କ'ଣ କଲେ ନା ବ୍ରହ୍ମ ସେମାନେ ବିଭ୍ରାନ୍ତ ହେଇଗଲେ ଜାଣିପାରିଲେ ନାହିଁ କ'ଣ ହେଲା କ'ଣ ହେଲା ଏସବୁ କାହିଁକି ହେଲା ଲକ୍ଷ୍ୟମ କଥନ କାରଣ ବୃକ୍ଷ ଦୁଇଟି ପଡ଼ିଗଲା ଏଇଟା ଜାଣିଲେ ଜାଣିପାରିଲେ କିନ୍ତୁ କ'ଣ ପାଇଁ ପଡ଼ିଲା କିଛି ତ ଶବ୍ଦ ନାହିଁ କିଛି ନାହିଁ କିଛି କ'ଣ ଭବନ ଭବନ ମାରିକି ଯାହା ହଉ କେମିତି କ'ଣ ହେଲା କିଛି ନାହିଁ ସାଇଲେଣ୍ଟ ସବୁ ଚୁପଚାପ ଥିଲା ସବୁ ହଠାତ୍ ଏଭଳି ଗୋଟେ କାରଣ କ'ଣ ହେଲା ସମସ୍ତେ କ'ଣ ବିଭ୍ରମ ସମସ୍ତେ ବିଭ୍ରମ ବିଭ୍ରାନ୍ତ ହେଇଗଲେ ଏ କ'ଣ ଛୋଟିଆ କଥା ଗୋଟେ କ'ଣ ଶୁନେ ଶୁନେ ଗୋଟେ ବିରାଟ ବୃକ୍ଷ ପଡ଼ିଯିବ କେମିତି ନ ଲାଗିବ ତେଣୁ ସମସ୍ତେ ବିଭ୍ରାନ୍ତ ହେଇଗଲେ ସବୁ ସମସ୍ତେ ବିଭ୍ରାନ୍ତ ହେଇଗଲେ ପତନ କାରଣ କ'ଣ ପାଇଁ ପଡ଼ିଲା କ'ଣ ପାଇଁ ପଡ଼ିଲା ସବୁ ଆଲୋଚନା ହେଇଗଲା ତାଙ୍କର ଆଲୋଚନା ହେଲା ଆଲୋଚନା କରିବା ପୂର୍ବରୁ ଦେଖ କୃଷ୍ଣଙ୍କର କଥା ଚିନ୍ତା କରିବେ ନା କୃଷ୍ଣ କୁଆଡ଼େ ଗଲେ ଯଶୋଦା ମା ଜାଣିଛନ୍ତି ମୁଁ ବାନ୍ଧିଥିଲି ନନ୍ଦମାଳ ଜାଣିନଥିଲେ ତେଣୁ ଯାହା ବି ହଉ ଉଲୁଖଳଂ ବିକର୍ଷତଂ ଦାମ୍ନା ବଧଂ ଚ ବାଳକଂ କସିଦଂ କୁତ ଆଶ୍ଚର୍ଯ୍ୟ ଉତ୍ପାଦ ଇତି କାତରା ସମସ୍ତେ ଦେଖିଲେ କୃଷ୍ଣ ସେଇଠି ରହିଛନ୍ତି ଉଲୁଖଳଂ ବିକର୍ଷତଂ ଦାମ୍ନା ଉଲୁଖଳରେ ବନ୍ଧା ହେଇକି ରହିଛନ୍ତି ଚ ବାଳକଂ କୃଷ୍ଣଙ୍କୁ ଦେଖିଲେ କୃଷ୍ଣ ବାଳକୁ ଦେଖିଲେ କସିଦଂ କୁତ ଆଶ୍ଚର୍ଯ୍ୟମ କଶ୍ୟ ଏକଦମ କେମିତି ହେଇଗଲାଟା କାହା କିଏ କଲା ଏଇଟା କଶ୍ୟ କାହାର ଏସବୁ କାର୍ଯ୍ୟ କୁତ କେଉଁଠୁ ଏସବୁ ଆସିଲା ଆଶ୍ଚର୍ଯ୍ୟମ ଉତ୍ପାଦ କାତର ଆଶ୍ଚର୍ଯ୍ୟ ହେଇଗଲେ କାତର ହେଇଗଲେ ମଧ୍ୟ କ'ଣ ହେଲା ଅଶୁଭ କି ବଡ଼ ଅଘଟଣ ସବୁ କ'ଣ କେମିତି ହେଇଗଲା ଏସବୁ ଏଇଭଳି ଭାବରେ ଚିନ୍ତା କରୁଛନ୍ତି ଆ ଭିତରେ ଯେତେ ସବୁ ହେଇଯାଇଛି ଅଘଟଣ ସବୁ ମନେ ପଡ଼ିଯାଉଛି ଛଅ ଦିନରେ ଯେତେବେଳେ ହେଇଥିଲେ କୁତନା ଆସିଥିଲା ତିନି ମାସରେ ହେଇଥିଲେ ଶକଟାସରେ ବଧ ହେଇଥିଲା ହେଇଥିଲା ତାପରେ ଏକ ବର୍ଷରେ ତୃଣାବର୍ତ୍ତା ଆସିଥିଲା ଏଇଭଳି ଭାବରେ ସବୁ ବର୍ତ୍ତମାନ ଚିନ୍ତା କରୁଛନ୍ତି କ'ଣ ଏଇ ଘଟଣା ଏସବୁ କାହିଁକି ଏମିତି ହେଉଛି ବର୍ତ୍ତମାନ ସେ ସବୁ ଚିନ୍ତା ଆସି ପହଞ୍ଚି ଯାଉଛି ଆଶ୍ଚର୍ଯ୍ୟ ହେଉଛନ୍ତି ଅତି କାତର ଏଇଭଳି ଭାବରେ କାତର ହେଇଯାଉଛନ୍ତି ପ୍ରଭୁପାଦ ମହାରାଜ କହୁଛନ୍ତି ଗୋପାଳମାନେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଥିଲେ କାରଣ ଶ୍ରୀକୃଷ୍ଣ ବୃକ୍ଷ ଦୁଇଟିର ମଝିରେ ଥିଲେ ଯଦି ବୃକ୍ଷ ଦୁଇଟି ତା ଉପରେ ପଡ଼ିଥାନ୍ତା ତାହେଲେ ତାଙ୍କର କ'ଣ ହୋଇଥାନ୍ତା କଳ୍ପନା ସେମାନେ କରିପାରୁନାହାନ୍ତି ଆମ ପୁଅ ରକ୍ଷା ହେଇଗଲା ଏଇଭଳି ଭାବରେ ଚିନ୍ତା କରୁଛନ୍ତି ପୁଅର କିଛି ଅସୁବିଧା ହେଇନି ହାନି ହେଇନି ପୁଅ ସହିତ ଖାଲି ଏକୁଟିଆ ପୁଅ ନାହିଁ ପୁଅ ସହିତ ମୋ ସାଙ୍ଗ ବାଳକମାନେ ମଧ୍ୟ ଅଛନ୍ତି କିନ୍ତୁ ଏରେ ବିରାଟ ବୃକ୍ଷ ଦୁଇଟି ପଡ଼ିଲା ତାଙ୍କର କିଛି ଅସୁବିଧା ହେଇନି ସେ ସେଇଭଳି ଭାବରେ ଆଡ଼େଇକରି ପଡ଼ିଲେ ଆମେ ଦେଖୁଛେ ଯେଉଁ ରହିଛନ୍ତି ଯଦୁ ଯାଦୁ ଖେଳ ସବୁ କରନ୍ତି ମ୍ୟାଜିସିଆନ୍ ମାନେ ସବୁ ଆସନ୍ତି ସେମାନେ କ'ଣ କରିବେ ଗୋଟେ ସବୁ ଗୋଟେ ଗୋଟେ ବଡ଼ ବାଉଁଶ ବାଉଁଶରେ ସବୁ ଖଣ୍ଡା ଲଗେଇଥିବେ ଖଣ୍ଡା ଲଗେଇକରି ଏମିତି ଇଏ କରି ଛାଡ଼ିଦେବେ ଇଏ ତଳେ ପଡ଼ିଯାଇଥିବେ ତଳେ ପଡ଼ିଯାଇଥିବେ ଚାରିପଟେ ସବୁ ଖଣ୍ଡା ରହିଥିବେ ତାଙ୍କର କିଛି ହେବନି ମ୍ୟାଜିସିଆନ୍ ଏଭଳି କରିପାରୁଛନ୍ତି ସୁପର ମ୍ୟାଜିସିଆନ୍ କ'ଣ ନ କରିବେ ଆଉ କିଏ ଜାଣିଛନ୍ତି ଭଗବାନ ବୋଲି ନାରାୟଣ କହିପାରୁ ରକ୍ଷା ପାଇଗଲେ ଆମ ପୁତ୍ର ମାଧୁର୍ଯ୍ୟ ଲୀଳା ଗୋଟେ ଐଶ୍ୱର୍ଯ୍ୟ ନାହିଁ ତେଣୁ ଏଇଭଳି ଭାବରେ ସମସ୍ତଙ୍କର ଚିନ୍ତା ପଡ଼ିଗଲା ଆଉ ଯଦି ପଡ଼ିଥାନ୍ତା ପୁଅ ଉପରେ କ'ଣ ହେଇଥାନ୍ତା ସମସ୍ତଙ୍କ ପୁତ୍ର ଜ୍ଞାନ ରହିଛି ଯେଉଁମାନେ ମା ସମ୍ବନ୍ଧରେ ମାଆଙ୍କ ଭଳି ରହିଛି ବାତ୍ସଲ୍ୟ ରସ ରହିଛି ସମସ୍ତେ ସେମିତି ଭାବୁଛନ୍ତି ପିଲା ମଧ୍ୟ ଛୋଟ ପିଲା ତିନି ବର୍ଷ ରହିଲା ତିନି ବର୍ଷର କାର୍ଯ୍ୟ ସବୁ ତେଣୁ ବାଳା ଉଚୁ ଅନେନେତି ତିର୍ଯ୍ୟଗତ ମୂଳଖଳମ ବିକର୍ଷତା ମଧ୍ୟ ଜ୍ଞେନ ପୁରୁଷା ପ୍ରିୟ ଚକ୍ମୟୀ ବାଳା ଯେଉଁ ଛୋଟ ପିଲାମାନେ ଥିଲେ ସେମାନେ ଯେତେବେଳେ ହେଲେ କ'ଣ ହେଲା କ'ଣ ହେଲା କ'ଣ ହେଲା ତାଙ୍କ ଭିତରେ ଆଲୋଚନା ଯେ କେମିତି ହେଲା କେମିତି ପଡ଼ିଲା କ'ଣ ହେଲା କିଏ ଦେଖିଛି କ'ଣ କରିଛି କି ଗୋଟେ କିଛି ଦିନ ଆମର ଯେଉଁ କଥା କହୁଥିଲେ କ'ଣ ସର୍ପ ଆସିଗଲା କେମିତି ସବୁ ବିଚଳିତ ହେଇଗଲେ
ତାପରେ ମଝିରେ ଗୋଟେ କଥା ଚୋର ଆସିଗଲା ବୋଲି ସମସ୍ତେ ବିଚଳିତ ହେଇଗଲେ, ସବୁ ଚୋର ଆସିଗଲା, କେଉଁଠି ଆସିଲା, କ'ଣ ହେଲା, ଏଇଭଳି ଭାବରେ ଭଗବାନ ଏଭଳି ସେ ବ୍ୟବସ୍ଥା କରିଛନ୍ତି ମଝିରେ ମଝିରେ ଏଭଳି ଗୋଟେ ଗୋଟେ ଘଟଣା ହୁଏ, ସମସ୍ତେ ବିଚଳିତ ହେଇପଡ଼ନ୍ତି, ବୁଦ୍ଧି ସେତେବେଳେ କାମ କରିବ ନାହିଁ ବୁଦ୍ଧି। ତେଣୁ ଏଇଭଳି ଭାବରେ ସମସ୍ତ ବ୍ରଜବାସୀମାନେ ଆଲୋଚନା କରୁଛନ୍ତି ତାଙ୍କ ତାଙ୍କ ଭିତରେ, କ'ଣ ହେଲା, କ'ଣ ହେଲା, କେମିତି ହେଲା। ଏଇକଲା ଛୋଟ ପିଲାମାନେ ସେଠି ଥିଲେ, ଛୋଟ ପିଲାମାନେ କହୁଛନ୍ତି ବାଳା ଉଚୁ, ବାଳକମାନେ କହୁଛନ୍ତି କ'ଣ ଅନେନ, ସେତେବେଳେ କୃଷ୍ଣଙ୍କୁ ଦେଖିକି କହୁ ଅନେନ ଅନେନ ଇତି ତୀର୍ଯ୍ୟଗତ ମୂଳ କଳମ, ଇଏ ନା ଏଇ ଇଏ କ'ଣ କଲା ନା, ସେ ଯେଉଁ ଦୁଇଟି ବୃକ୍ଷ ମଝିରେ ପଶିଗଲା, ପଶିକରି ସେ ଯେଉଁ ଉଲୁଖଳଟା ରହିଛି, ଉଲୁଖଳଟା ତା ଭିତରେ ରହିଗଲା, ତୀର୍ଯ୍ୟକ ରହିଗଲା। ହଁ ବିକର୍ଷତା ମଧ୍ୟ ଜ୍ଞାନ, ମଝିରେ ସେ ପଳେଇ ଆସିକରି ଯେତେବେଳେ ଟିକେ ଟାଣି ଦେଇଛି ବିକର୍ଷତା, ସେତେବେଳେ ଇଏ ପଡ଼ିଗଲା, ଏ ବୃକ୍ଷ ପଡ଼ିଗଲା। ତେଣୁ ଏବଂ ଖାଲି ବୃକ୍ଷ ଦୁଇଟି ପଡ଼ିଲା ତା ନୁହଁ, ସେଥିରୁ ମଧ୍ୟ ପୁରୁଷ ଅପି ଅଚକ୍ମି, ଦୁଇ ଜଣ ପୁରୁଷ ତା ଭିତରେ ବାହାରିଲେ, ବହୁତ କ'ଣ ଦଶ ଦିଗକୁ ଆଲୋକିତ କରିଦେଉଥିଲେ ଦୁଇ ଜଣ ପୁରୁଷ, ଦେବ ପୁରୁଷ ପୁରୁଷ ବାହାରିଲେ ସେମାନେ, ଆମେ ତାଙ୍କୁ ଦେଖିଛୁ, ସେମାନେ ଆସିଲେ କୃଷ୍ଣଙ୍କୁ ପ୍ରଣାମ କଲେ, ସବୁ କଲେ, କ'ଣ କ'ଣ ବୋଲିଲେ, ସବୁ ସଂସ୍କୃତରେ କ'ଣ କ'ଣ ସବୁ ବୋଲିଲେ, ଅଚକ୍ଷୁ ଅଚକ୍ଷୁ ଆମେ ଦେଖିଲୁ ତାଙ୍କୁ, ଦେଖିଲେ କଥା କହିଲେ। ତେଣୁ କିଏ ସେଇଟାକୁ ବୁଝିବ, କିଏ ପିଲା ଛୋଟ କୃଷ୍ଣ ସିଏ କ'ଣ ଓପାଡ଼ି ପାରିବ, ସେଭଳି ଭାବରେ ଚିନ୍ତା କରୁଛନ୍ତି। ନ ତେ ତଦ ଉତ୍ତମ ଯୋଗୁ ନ ଘଟେ ତ ଇତି ତସ୍ୟ ତତ୍ ବାଳସ୍ୟୋତ୍ପାଟନ ତର୍ବୋ କେଚିତ୍ ସନ୍ଦିତ ଚେତସ। କେତେଜଣ ଚିନ୍ତା କଲେ ଏ ଛୋଟ ପିଲାମାନେ ଇଏ କ'ଣ ଜାଣିବେ, କ'ଣ କହିବେ, କ'ଣ ଘଟଣା ହେଇଛି, କ'ଣ କହିପାରିବେ, ନତେ ତଦ ସେମାନେ କ'ଣ ଜାଣିଛନ୍ତି, ସେମାନେ କ'ଣ କହିବେ, ଛୋଟ ପିଲା ସେମାନେ କ'ଣ ତାଙ୍କର ବୁଦ୍ଧି ହେଲାଣି, ନତେ ତଦ ଉତ୍ତମ ଯୋଗୁ ଯୋଗୁ ନ ଘଟେ ତ ଇତି ତସ୍ୟ ତତ୍, ଏଭଳି ଭାବରେ ଇଏ କ'ଣ ଟାଣିକିରି ତାକୁ ଓପାଡ଼ି ପାରିବ, କିଏ ଚିନ୍ତା କରିପାରିବ ସେସବୁ। ହଁ ବାଳସ୍ୟ ଉତ୍ପାଟନ ତର୍ବ, ଏ ଛୋଟ ପିଲା ତିନି ବର୍ଷର ବାଳକ କେମିତି ସେ ବୃକ୍ଷ ଦୁଇଟିକୁ ଉତ୍ପାଟନ କରିବ, କିନ୍ତୁ କେଚିତ୍ ସନ୍ଦିଗ୍ଧ ଚେତସ, ତାଙ୍କ ତାଙ୍କ ଭିତରେ ବର୍ତ୍ତମାନ ଡିଭାଇଡ଼ ହେଇଗଲେ, କେତେଜଣ କହିଲେ ହେଇପାରେ, କେତେଜଣ କହିଲେ ଏଇଟା କ'ଣ ସମ୍ଭବ, ଏଇଭଳି ଭାବରେ କାହାର କେଉଁଭଳି ଭାବରେ ଚିନ୍ତା ଆସିଲା, ଏଇଭଳି ଭାବରେ ଆଲୋଚନା ଚାଲିଛି। ତେଣୁ କହୁଛନ୍ତି ଉଲୁଖଡ଼ ବିକର୍ଷତଂ ଦାମ୍ନ ବଦ୍ଧଂ ସ୍ୱମାତ୍ମଜଂ ବିଲୋକ୍ୟ ନନ୍ଦ ପ୍ରସଦ ବଦନ ବିମୁମୋଚ। ତେଣୁ ନନ୍ଦ ମହାରାଜ ଉଲୁଖଡ଼ ବିକର୍ଷତଂ ଦାମ୍ନ ବଦ୍ଧଂ ସ୍ୱମାତ୍ମଜଂ, ନିଜର ଆତ୍ମଜ ନିଜର ପୁତ୍ର କୃଷ୍ଣଙ୍କୁ ଦେଖିକରି ତାଙ୍କର ଧାରଣା ହେଉନି ଭଗବାନ ବୋଲି, ଯେମିତି ଆମର ବସୁଦେବ, ବସୁଦେବ ଯଦି ଏଇ ଅବସ୍ଥାରେ ଥାଆନ୍ତେ ସେ ଭାବି ଇଏ ଭଗବାନ, ଇଏ ଆଦିକୃଷ୍ଣ, ସେ ସ୍ତୁତି କଲେ ଜୟ ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଜୟ। ତେଣୁ ଏ ଯେଉଁ ରହିଛନ୍ତି, ଯଦି ବସୁଦେବ ବା ଦେବକୀ ଥାଆନ୍ତେ ସେମାନେ କୃଷ୍ଣଙ୍କୁ ପ୍ରାର୍ଥନା କରିଥାନ୍ତି, ସେ କ'ଣ ପ୍ରାର୍ଥନା କରିଥିଲେ, ଜାମଳାର୍ଜୁନ ନଳକୂପର ମଣିଗ୍ରୀବ ଇଏ ମଧ୍ୟ ପ୍ରାର୍ଥନା କରିଥାନ୍ତେ, ପ୍ରାର୍ଥନା କରିଥିଲେ ନନ୍ଦୀ ବନ୍ଦୀଶାଳରେ ତାଙ୍କ ଜନ୍ମ ସମୟ ଜନ୍ମଦିନରେ ପ୍ରାର୍ଥନା କରିଥିଲେ, କିନ୍ତୁ ନନ୍ଦ ଯଶୋଦା ଆଉ ବ୍ରଜବାସୀମାନେ ଏମାନେ କ'ଣ ପ୍ରାର୍ଥନା କରିବେ, ଏମାନେ କେବେ ହେଲେ ଭଗବାନଙ୍କର ଐଶ୍ୱର୍ଯ୍ୟଟାକୁ ସ୍ମରଣ କରନ୍ତି ନାହିଁ, ସବୁବେଳେ ଭୁଲି ଯାଆନ୍ତି। ତେଣୁ ଏଇଭଳି ଭାବରେ ନନ୍ଦ ମହାରାଜ ଆସିଲେ ଉଲୁଖଡ଼ ବିକର୍ଷଦଂ ଦାମନା ବଦ୍ଧଂ ସ୍ୱମାତ୍ମ, ତାଙ୍କର ଚିନ୍ତା ହେଉଛି, ଚିନ୍ତା ହେଲା ନାହିଁ ଇଏ କରିଥିବେ ବୋଲି, ମାତ୍ମଜମ୍ ମୋର ପୁଅ ଇଏ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ସ୍ୱମାତ୍ମଜମ୍। ତେଣୁ ବିଲୋକ୍ୟ ନନ୍ଦ ପ୍ରସଦ ବଦନ ବିମୁମୋଚ, ପୁଅକୁ ଦେଖିକି ବିଲୋକ୍ୟ ନନ୍ଦ ପ୍ରସନ୍ ଜୋରରେ ହସିଲେ, କ'ଣ ପାଇଁ ହସିଲେ ସେଇଟା ପୁଣି ଦେଖିବାକୁ ପଡ଼ିବ, କ'ଣ ପାଇଁ ହସିଲେ, ନନ୍ଦ ପ୍ରହସନ ପ୍ରହସତ ପ୍ରହସତ ପଦନ ବିମୁମୋଚ ହସିଲେ କାହିଁକି ନା ବନ୍ଧା ହୋଇକି ରହିଛନ୍ତି କୃଷ୍ଣ ବନ୍ଧା ହୋଇକି ରହିଛନ୍ତି ଜାଣିପାରିଲେ ମାଆ ବାନ୍ଧିଥିବେ ବାନ୍ଧିକି ବନ୍ଧା ହୋଇକି ରହିଛନ୍ତି ପ୍ରଥମଥର ପାଇଁ ମାଆ ବାନ୍ଧିଥିଲେ ଆଗରୁ କେବେ ବନ୍ଧା ହୋଇନଥିଲେ ଫାର୍ଷ୍ଟ ଟାଇମ୍ ବନ୍ଧା ହୋଇଥିଲେ ତେଣୁ ହସିଲେ ମାଆ ବାନ୍ଧିଥିବେ ଏଇଭଳି ଭାବେ ଚିନ୍ତା କରିକି ସେଥିପାଇଁ ସେ ହସିଲେ ବୋଲି କୁହାଯାଇଛି ତେଣୁ ଏଇଭଳି ଭାବରେ ଯଶୋଦାଙ୍କ କଥା କୁହାଯାଇନାହିଁ ଯଶୋଦା ଆସିଥିବେ ଏସବୁ ଏତେ ଲୀଳାକୁ ବର୍ଣ୍ଣନା କରିନାହାନ୍ତି ଅନ୍ୟ ଲୀଳାକୁ କହିବି ବର୍ତ୍ତମାନ ଏଇଭଳି ଭାବରେ ଭଗବାନଙ୍କର ମାଧୁର୍ଯ୍ୟ ଲୀଳା ଚାଲିଛି ବୃନ୍ଦାବନରେ ବୃନ୍ଦାବନ ମାନେ ସେ ଯେଉଁ ରହିଛି ଗୋକୁଳରେ ମହାବନରେ ତେଣୁ ଏଇ ଲୀଳାଟି ଶେଷ ହେଲା ତାପରେ କ'ଣ ଏଇ ସାଙ୍ଗେ ସାଙ୍ଗେ ପିଲାମାନେ ପଳାଇଗଲେ ସବୁ କିଏ କୁଆଡ଼େ ସବୁ ମାନେ ସବୁ ବର୍ଣ୍ଣନା କରାଯିବ ଆଉ ଗୋଟେ ଲୀଳା ଆସିବ ସେ ଲୀଳାଟି ତେଣୁ ଏହିଭଳି ଭାବରେ ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଘାୟତି କ୍ୱଚିତ୍ ମୁଗ୍ଧ ତଦ ବସୁ ଧାରୁ ଯନ୍ତ୍ରବତ୍ ଏ ଭଗବାନ କୃଷ୍ଣ ଏଭଳି ଉଦ୍ଘାୟ ଗୋପୀ ବି ସ୍ତୋଭିତ ନୃତ୍ୟ ଗୋପୀମାନେ ଆସିକି ଯେତେବେଳେ କୃଷ୍ଣଙ୍କୁ କହିବେ କୃଷ୍ଣ ତାକୁ ଟିକେ ସ୍ତୋଭିତ କହିଲେ ତାକୁ ଉତ୍ସାହିତ କରିବେ ବା ତାକୁ ଲୋଭ ଦେଖାଇବେ ଲୋଭ ଦେଖାଇବେ କ'ଣ ଟିକେ କୃଷ୍ଣ ଟିକେ ନୃତ୍ୟ କଲ ଦେଖିବା ତେୟା ତେୟା ତାତା ତେୟା ସବୁ କରିକିରି ସବୁ ବୋଲିବେ ସବୁ ବୋଲିକି ସବୁ ଯଶୋଦା ମାଆ ସବୁ ଆମ ଶିଶୁମତ ଗୌରବନ୍ଦ ସାହି ମହାରାଜ ଗୋଟେ କହୁଥିଲି କଥା ମୁଁ ଶୁଣୁଥିଲି କାଲି ଏ ଯେଉଁ ବଳଦେବ ଜୟନ୍ତୀରେ ତାତା ଥେୟା ତାତା ଥେୟା କହିକି ସେମାନେ ସବୁ ନୃତ୍ୟ କରୁଥିଲେ ତେଣୁ ଏଇଭଳି ଭାବରେ ତାଙ୍କ ନୃତ୍ୟ ଭଗବାନଙ୍କ ନୃତ୍ୟ ଦେଖିଲେ କେତେ ଆନନ୍ଦ ନ ହେବେ ବ୍ରଜବାସୀମାନେ ତେଣୁ କୃଷ୍ଣଙ୍କୁ ଟିକେ କହିବେ ଲୋଭ ଦେଖାଇବେ ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ କହିବେ କୃଷ୍ଣ ଆମେ ତୁମକୁ ଲହୁଣୀ ଦେବୁ ତୁମେ ଟିକେ ନୃତ୍ୟ କରିବ ଦେଖିବା ଟିକେ ଭଗବାନ ନୃତ୍ୟ କରିବା ଆରମ୍ଭ କରିଦେବେ ପଚାରି ଦବ ନବୀନ ଦବ ତ ଠିକ୍ ସତ କଥା କହୁଛ ହଁ ନବୀନ ଦେବି ସତ କହୁଛ ନା ଦେବି ତା ନୃତ୍ୟ କରେ ଭଗବାନ ଏଇଭଳି ଭାବରେ ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଛୋଟ ପିଲା ବାଳକ ଯେମିତି ଚକୋଲେଟ୍ ଦେଲେ ସେ ସବୁ କରିବେ ଚକୋଲେଟ୍ଟା ଦେବି ଏଇ କର କହିକି ସେମାନେ ସବୁ କରିବେ କାର୍ଯ୍ୟ ତେଣୁ ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ କେବେ କେବେ ଇଏ ଅନ୍ୟ ସମୟରେ ଲୀଳାକୁ ସମୟ ଗୋଟେ ଏକାଥରେ କହିଦେଉଛନ୍ତି କାରଣ ଗୋକୁଳ ଲୀଳା ଆଉ ବର୍ଣ୍ଣନା କରାଯିବ ନାହିଁ ବୃନ୍ଦାବନ ଲୀଳା ଆରମ୍ଭ ହେବ ତେଣୁ ଏଇଟାକୁ ବର୍ତ୍ତମାନ କ'ଣ ସମରାଇଜ୍ କରିଦେବେ ସଂକ୍ଷେପରେ କହିକିରି ପୁଣି ନେକ୍ସଟ ଲୀଳାକୁ ଆରମ୍ଭ କରାଯିବ ତେଣୁ କେତେବେଳେ କେତେବେଳେ ଗୋପୀମାନେ କହୁଥିବେ ଟିକେ ନୃତ୍ୟ କଲ ତ କୃଷ୍ଣଙ୍କୁ ଦେଖିଦେଇଥିବେ କୃଷ୍ଣ ଟିକେ ନୃତ୍ୟ କରିବ ମୁଁ ତୁମକୁ ଦେବି ଲହୁଣୀ ଦେବି ଆଉ ବହୁତ ସୁନ୍ଦର ଲହୁଣୀ ଆଜି ଆମର ହେଇଛି ତେଣୁ କୃଷ୍ଣ ନୃତ୍ୟ କରିବେ ସତ୍ୟରେ ଦେବ କହିକି ନୃତ୍ୟ କରିବେ ଭଗବାନ ଏଇଭଳି ଭାବରେ କ'ଣ ପରିତ୍ରାଣାୟ ସାଧୁ ନା ସାଧୁମାନଙ୍କୁ ଏଇଭଳି ଭାବରେ ସେ ଭଗବାନ ଆନନ୍ଦ ଦିଅନ୍ତି ଏବଂ ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଏଇ ଯେଉଁ ଲୀଳା ହେଇଥିଲା ବିଶେଷ ଭାବରେ ସେମାନଙ୍କୁ ତ ଯାହା ଆନନ୍ଦ ଦେଲେ ଦେଲେ କଳିକାଳ ଲୋକମାନଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରିବେ ଏଇ ଲୀଳାକୁ ସ୍ମରଣ କରିକି ସେମାନେ ଆନନ୍ଦିତ ହେବେ ଆଜି ଆମକୁ ସେ ସୌଭାଗ୍ୟ ମିଳୁଛି ଆମେ ସେସବୁ ଲୀଳାକୁ ସ୍ମରଣ କରି ଆନନ୍ଦିତ ହେଉଛେ କୀର୍ତ୍ତନ କରି ସ୍ମରଣ କରି ଶ୍ରବଣ କରିକିରି ଆନନ୍ଦିତ ହେଉଛେ ତେଣୁ ଭଗବାନ ଏଇ ତାଙ୍କର ନିଜ ଜନକୁ ଏହିଭଳି ଭାବରେ ଆନନ୍ଦ ପ୍ରଦାନ କରନ୍ତି ଜୀବନ ହେଉଛି ଏହିଭଳି ଭାବରେ ଜୀବନଟା ନୁହଁ ଦୁଃଖପୂର୍ଣ୍ଣ ଜୀବନ ନୁହଁ ଆମେ ଭଗବାନ ଭୁଲି ଯାଇଥିବାରୁ ବହୁତ ପ୍ରକାର ଦୁଃଖ କଷ୍ଟରେ ରହୁଛେ କିନ୍ତୁ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ଏହିଭଳି ଭାବରେ ଜଣେ ଆନନ୍ଦିତ ହେବ ଆନନ୍ଦ ଆମ ବୁଦ୍ଧି ବର୍ଦ୍ଧନମ ଆନନ୍ଦ ଖାଲି ହେବ ସେତିକି ନୁହଁ ଆନନ୍ଦ ଆଜି ଯେତିକି ଆନନ୍ଦ ଅଛି ଆଉ ଟିକେ ବଢ଼ିବ ତାପରେ ବଢ଼ିବ ତାପରେ ବଢ଼ିବ ତାପରେ ବଢ଼ିବ ଏହିଭଳି ଭାବେ ବଢ଼ି ବଢ଼ିକା ଚାଲିଥିବ ଶେଷ ହେବ ନାହିଁ ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ ଭଗବାନଙ୍କ ଲୀଳା ଏଭଳି ଭଗବାନ କଥା ଏଭଳି ଭଗବାନଙ୍କର ଗୁଣ ଏଭଳି ଭଗବାନଙ୍କ ରୂପ ଏଭଳି ଯିଏ ସେଭଳି ଚିନ୍ତା କରିବ ତାହାର ଆନନ୍ଦ ବଢ଼ି ବଢ଼ିକା ଯିବ ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କର ଗୋପୀମାନଙ୍କୁ ଯେଉଁ ରହିଛନ୍ତି ବୃନ୍ଦାବନରେ ମହାବନରେ ଗୋକୁଳରେ ଏହିଭଳି ଭାବରେ ଭଗବାନ ଲୀଳା ଚାଲିଛି ଉଦ୍ଘାୟତି କ୍ୱଚିତ୍ ମୁଗ୍ଧ ଆଉ ଜଣେ ଯଦି କହିବେ କୃଷ୍ଣଙ୍କର ଲୀଳା କଥା ମଧ୍ୟ ବହୁତ ସୁନ୍ଦର ଗାନ କରିବେ ସୁନ୍ଦର ଗାନ କରିବେ ଭଗବାନ ଯଦି ଗାନ କରିବେ, ଭଗବାନ ଯଦି ଗୀତ ବୋଲିବେ ଆଉ କ'ଣ କିଏ କହିବ? ତାଙ୍କ ସହ ଗୀତ ବୋଲିବା ସହିତ ସମାନ ହେଇପାରିବ? ଭଗବାନ ଯଦି ଗୀତ ବୋଲିବେ, ଭଗବାନଙ୍କ ନୃତ୍ୟ ଅଖିଳ ନୃତ୍ୟ ଗୁରୁ ଯିଏ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଏମିତିକି କାଳିଆର ଫଣା ଉପରେ ନୃତ୍ୟ କରୁଥିଲେ, ଯେଉଁ ଫଣା ସବୁବେଳେ ଦଂଶନ କରିବା ପାଇଁ ଚାହୁଁଥିଲା, ଆମେ ଗୋଟେ ଶପଥକୁ କେମିତି ଡରିଗଲେ? କାଳିଆ ସିଏ ହଜାର ଏକ ଫଣା ରହିଛି, ମୁଖ୍ୟ ଫଣା ହେଉଛି 101 ଷୋହଳ ଅଧ୍ୟାୟରେ ଆସିବ ସେସବୁ ଲୀଳା, ଆମକୁ ସୌଭାଗ୍ୟ ମିଳିବ ଆମେ ସେଇଟା କହିବା ବର୍ଣ୍ଣନା କରୁଛୁ ତ ମିଳିପାରେ। ତେଣୁ ଏହିଭଳି ଭାବରେ ଭଗବାନ ନୃତ୍ୟ କଲେ, ଯେଉଁଟା ସମ୍ଭବ ନୁହଁ ସେଇଟା କରିଲେ ସିଏ। ହଁ, ନୃତ୍ୟ ଯେଉଁଠି କରିବ, ଆମେ ଯେଉଁ ଆମର ଷ୍ଟେଜ୍ଟା ଯଦି ଠିକ୍ ଭାବେ ନ ରହିବ, ଯଦି ହଳୁଥିବ ତାହେଲେ ସେ ନୃତ୍ୟ କରିପାରିବ? ଷ୍ଟେଜ୍ଟା ଫାର୍ମ ଷ୍ଟେଜ୍ ହେବାର ଅଛି, ଦୃଢ଼ ଷ୍ଟେଜ୍ ହେଲେ ସେଇଠି ଜଣେ ନୃତ୍ୟ କରିବ। କିନ୍ତୁ ଭଗବାନ ସିଏ ଅଖିଳ କଳା ଗୁରୁ, ସିଏ ଅଖିଳ କଳା, ଯେତେ କଳା ଅଛି, ଗୀତ ସଙ୍ଗୀତ ବାଦ୍ୟ ନାଟ୍ୟ ଯାହା ସବୁ ରହିଛି, ଯେତେ ପ୍ରକାର କଳା ସବୁ ରହିଛି ଏଇଠି, ସବୁର ଅଖିଳ କଳା ଗୁରୁ ସିଏ, ସବୁର ମୂଳ ଗୁରୁ ହେଉଛନ୍ତି ସିଏ। ଭସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ। ଜଗଦ୍ଗୁରୁ ସିଏ ସବୁଥିର ଗୁରୁ, ଖାଲି ନୁହଁ ଏଇଟା ଜାଣିନାହାନ୍ତି, ଯେତେ ସବୁ ଗୁରୁ ଅଛନ୍ତି କିଏ ଗୋଟେ ବିଷୟରେ ଜାଣିଥିବେ, ଅନ୍ୟ କିଛି ଜାଣିନଥିବେ, ଯେତେ ଗୁରୁ ଅଛନ୍ତି, କିନ୍ତୁ ଭଗବାନ ହେଉଛନ୍ତି ଅଖିଳ ଅଖିଳ କଳା ଗୁରୁ, ସବୁର ଗୁରୁ ସିଏ ହେଉଛନ୍ତି। ସିଏ ଏମିତି କିଛି ନାହିଁ ସେ ଜାଣିନାହାନ୍ତି, ଏଇଟା ମୁଁ କହିପାରିବି ନାହିଁ। ଭଗବାନ ସିଏ ଭଗବାନ କହିଲେ ସବୁକିଛି ଜାଣନ୍ତି, ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ପୂର୍ଣ୍ଣ, କୌଣସି ଅପୂର୍ଣ୍ଣତା ନାହିଁ ତାଙ୍କ ପାଖରେ। ତଥାପି ଗୋଟେ ଅପୂର୍ଣ୍ଣତା ଆସିଗଲା, ସେଇଟା ଆମେ ଆଉ ବର୍ଣ୍ଣନା କରିବା ନାହିଁ ବର୍ତ୍ତମାନ। ତେଣୁ ଇଏ ହେଉଛି ସବୁର ଗୁରୁ, ସବୁକିଛି ସେ ଜାଣନ୍ତି, ଏମିତି କିଛି ନାହିଁ ସେ ଜାଣନ୍ତି ନାହିଁ। ତେଣୁ ଯେତେବେଳେ ସେ ଭଗବାନ ଗାନ କରିବେ, କେତେ ମଧୁର ନ ହୋଇଥିବ, ସୁମଧୁର ନ ହୋଇଥିବ, ଗୋପୀମାନେ ସେଇଟାକୁ ସ୍ମରଣ କରନ୍ତି, ମଧୁର ୟାଗିରା ବର୍ଗୁ ବାକୟା ବୋଧ ମନୋଗୟା ପୁସ୍ତରେ କ୍ଷଣ। ତାପରେ କ'ଣ, ବିଧି କରି ରିମା ବୀର ମୋହତି ଅଧର ସିଧୁନା ପାୟସ୍ୱନା। ମଧୁର ଗିରା, ଭଗବାନଙ୍କର ବଚନ କିଭଳି ନ ହୋଇଥିବ ଭଗବାନ ବଚନ। ଆମେ ଭୌତିକ ଜଗତରେ ଜଣେ ଯଦି ବହୁତ ସୁନ୍ଦର କଣ୍ଠ ରହିଛି, ତା କଣ୍ଠ ଶୁଣିକି ସମସ୍ତେ ବିମୋହିତ ହୋଇଯାଉଛନ୍ତି, ସମସ୍ତେ ମୋହିତ ହୋଇଯାଉଛନ୍ତି, କେତେ କେତେ ପ୍ରାଇଜ୍ ପାଉଛନ୍ତି, କେତେ କ'ଣ। ଆଉ ଭଗବାନଙ୍କର ବଚନ ସହିତ କାହାର ବଚନ ସମାନ ହୋଇପାରିବ? ସେ ସବୁ ଅସମ୍ଭବ ତତ୍ତ୍ୱ, ଭଗବାନ ସବୁକିଛି ତାଙ୍କର ମଧୁର। ହଁ, ମଧୁରାଧିପତି ରଖିଳମ ମଧୁରମ ଯେଉଁ ଅଛି, ମଧୁର ଭଗବାନଙ୍କର ହସ ମଧୁର, ଭଗବାନ ଚାଲି ମଧୁର, ଭଗବାନ କଥା ମଧୁର, ଭଗବାନଙ୍କ ନୃତ୍ୟ ମଧୁର, ଭଗବାନଙ୍କ ସବୁକିଛି ମଧୁର, ମଧୁରାଧିପତି ମଧୁରରେ ସେ ହେଉଛନ୍ତି ଅଧିପତି, ମଧୁରାଧିପତି ରଖିଳମ ମଧୁରମ ସବୁକିଛି ତାଙ୍କ ମଧୁର, ମଧୁରଂ 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 ମଧୁରମ ଚୈତନ୍ୟଚରିତାମୃତରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଏଇଟାକୁ ଆସ୍ୱାଦନ କରୁଥିଲେ ଏଇ ଲୀଳା ସବୁକୁ। ତେଣୁ ଆମର ବିଲ୍ୱମଙ୍ଗଳ ଠାକୁର ଇତ୍ୟାଦି ଏମାନେ ସବୁ ସବୁ ସେଠାକୁ ରଚନା କରିଛନ୍ତି, ବହୁତ ସୁନ୍ଦର ସୁନ୍ଦର ସବୁ ରହିଛି ତାଙ୍କର ଲୀଳା। ତେଣୁ ଇଏ ମଧୁର, ସବୁକିଛି ତାଙ୍କର ମଧୁର। ତେଣୁ କେତେଜଣ ଗୋପୀ ଚାହିଁବେ ଏଇ ଲୀଳା ଭଗବାନଙ୍କର କଥା ଯେଉଁ ଶବ୍ଦ ରହିଛି ଏମାନେ ଶ୍ରବଣ କରିଛନ୍ତି, ସଞ୍ଜୟ ଭଗବାନଙ୍କଠାରୁ ଡାଇରେକ୍ଟ ଶ୍ରବଣ କରୁଥିଲେ, ଅନ୍ତିମରେ ସେ କହିଲେ, ମୁଁ ସଂସ୍ମୃତି ଆଉ ସଂସ୍ମୃତି ମୁଁ ସେଇଟା ସ୍ମରଣ କରି କରି ମୋର ଅଦ୍ଭୁତ ରୋମ ଅର୍ଷଣ ସବୁ ଆସୁଛି। ଅଷ୍ଟମ ଅଧ୍ୟାୟରେ ଅଷ୍ଟାଦଶ ଅଧ୍ୟାୟରେ ଅନ୍ତିମରେ ସେ କଥା କହିବେ, ରାଜନ ସଂସ୍ମୃତି ସଂସ୍କୃତି ସମ୍ବାଦ ଅଦ୍ଭୁତମ କେଶବ ଅର୍ଜୁନ ପୁଣ୍ୟ ହୁସାମି ଚ ମୁଁ ତତ୍ ସଂସ୍କୃତି ସଂସ୍କୃତି ରୂପ ମଧ୍ୟ ଦ୍ରୁତମରେ ଭୀଷ୍ମି ମହାନ ରାଜନ ହୁସାମି ଚ ପୁନଃ ପୁନଃ। ଭଗବାନଙ୍କ ରୂପ ଦେଖୁଥିଲେ, ଭଗବାନ କଥା ଶୁଣୁଥିଲେ, ଡାଇରେକ୍ଟ କଥା ସ୍ୱୟଂ ଭଗବାନଙ୍କର ମୁଖରୁ ନିର୍ଗତ କଥାକୁ ଭଗବତ ଗୀତା ତାକୁ ଶୁଣୁଥିଲେ, ଭଗବାନଙ୍କ ସ୍ୱରରେ ଶୁଣୁଥିଲେ, ଭଗବାନଙ୍କ କଣ୍ଠର ସ୍ୱର ଶୁଣୁଥିଲେ ସିଏ ଗୀତା ଶୁଣିକି ତାଙ୍କୁ କିଛି ଆନନ୍ଦିତ ହେଉଛି। ଲାଷ୍ଟକୁ ସେ କହିଲେ ସେଇଟା ସେଇଭଳି ଭାବରେ ଗୋପୀମାନେ ତାଙ୍କର ଗୀତ ଶୁଣିବା ପାଇଁ ଯେତେବେଳେ ତାଙ୍କୁ ଅନୁରୋଧ କରିବେ, ଉଦ୍ଗା ଏତି କ୍ୱଚିତ୍ ମୁଗ୍ଧ, କେତେବେଳେ ଯଦି ତାଙ୍କୁ କହିବେ ଟିକେ କୃଷ୍ଣ ଟିକେ ଗାନ କରିବ ଟିକେ ନା, ଉଦ୍ଗା ଜୋରରେ ଗାନ କରୁଥିଲେ ସେ ଉଦ୍ଗା ଏତି। ଉଦ୍ଗାୟତୀ ଶବ୍ଦ ଅର୍ଥ ହେଉଛି କ'ଣ ଲେଖା ହେଇଛି, ଉଦ୍ଗାୟତୀ କହିଲେ ଗାଉଥିଲେ, ଗାୟତୀ ମାନେ ଗାଉଥିବା, ଉଦ୍ଗାୟତୀ କହିଲେ ମୁଁ ଯାହା ଜାଣୁଛି ଉଦ୍ଗାୟତୀ କହିଲେ ଟିକେ ଉଚ୍ଚ ସ୍ୱରରେ ଗାନ କରୁଥିଲେ। ଉଦ୍ଗାୟତୀ କ୍ୱଚିତ୍ ମୁଗ୍ଧ, ମୁଗ୍ଧ ହେଇକିରି ହଁ ମୋତେ ଦବ ସତ୍ୟରେ କହୁଛ, ଦବ ଲବଣୀ ସତ ନା ମିଛ, ଏଇଭଳି ଭାବରେ ଭଗବାନ ହଁ ଯେମିତି ଲବଣୀ ଖାଇନାହାନ୍ତି, ଲବଣୀ ଟିକେ ନେବେ ପାଇଁ ମୁଗ୍ଧ, ସେଥିରେ ମୁଗ୍ଧ ହେଇଯାଇଛି ନା, ଲବଣୀ ମିଳିବ ହେଇକିରି ଗାନ କରିବେ। ଉଦ୍ଗାୟତୀ କ୍ୱଚିତ୍ ମୁଗ୍ଧ ଭସୁ ତଦ୍ ବସୁ ଦାରୁ ଯନ୍ତ୍ରବତ୍, ଏଠି ସୁଖଦେବ ଗୋସ୍ୱାମୀ ଏଇ ଶବ୍ଦଟି ବ୍ୟବହାର କରୁଛନ୍ତି, ଦାରୁ ଯନ୍ତ୍ରବତ୍। ଦାରୁ ଯନ୍ତ୍ର ଆମେ ସବୁ ଦାରୁ ଯନ୍ତ୍ର, ଆମେ ଆମେ ସବୁ ଯେଉଁ କାର୍ଯ୍ୟ କରୁଛେ ଆମେ ଦାରୁ ଯନ୍ତ୍ରବତ୍, ହଁ ମାୟା ଦ୍ୱାରା ମାୟା ତ୍ରିଗୁଣରେ ମୋହିତ ହେଇକିରି ଆମେ ସବୁ କାର୍ଯ୍ୟ କରୁଛେ। ଭଗବତ ଗୀତାରେ ଭଗବାନ କହିଲେ କ'ଣ କ'ଣ ପ୍ରକୃତି କ୍ରିୟମାଣାନି ଗୁଣି କର୍ମାଣି ସର୍ବଶଃ ଅହଂକାର ବିମୁଢ଼ାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ। ପ୍ରକୃତିରେ ତିନୋଟି ଯେଉଁ ଗୁଣ ରହିଛି, ସତ୍ୱ ଗୁଣ ରଜ ଗୁଣ ତମ ଗୁଣରେ ସମସ୍ତେ ଆମେ କାର୍ଯ୍ୟ କରୁଛେ, କିନ୍ତୁ ସେମାନେ ଭାବୁଛନ୍ତି ମୁଁ ହେଉଛି କର୍ତ୍ତା, ଅହଂକାର ବିମୁଢ଼ାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ, ମୁଁ ହେଉଛି କର୍ତ୍ତା। ଆମେ ସମସ୍ତଙ୍କୁ ସିଏ ବଶୀଭୂତ କରିକିରି ସତ୍ୱ ରଜ ସ୍ତମେ ଗୁଣା ପ୍ରକୃତି ସମ୍ଭବାତ ନିବଧନ୍ତି ମହାଭାବ ଦେହ ଦେହି ନମ ଅଭୟମ। ଏ ଯେଉଁ ତିନୋଟି ଗୁଣ ରହିଛି ସତ୍ୱ ରଜ ତମ, ଏଇ ତିନି ଗୁଣରେ ଆମେ ସମସ୍ତେ ନୃତ୍ୟ କରୁଛେ। ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଛେ ନାଚାଏ ସେ ତେଇଚେ କରେ ନୃତ୍ୟ। ଏକଲା ଈଶ୍ୱର କୃଷ୍ଣ ଭଗବାନ ହେଉଛନ୍ତି, ସମସ୍ତଙ୍କୁ ସେ ନଚଉଛନ୍ତି, କିନ୍ତୁ ଏମିତିକି ବଳରାମ, ବଳରାମ କଥା କହିଲେ ବଳରାମ ଯେଉଁ ରହିଛନ୍ତି, ଏମିତି ଭଗବାନଙ୍କର ମଧ୍ୟ ଦଶ ପ୍ରକାର ସେବା କରୁଛନ୍ତି। ଭଗବାନ ମଧ୍ୟ ଆସିବ, ଗୋଟେ ଲୀଳା କୃଷ୍ଣଙ୍କର ଲୀଳା ଆସିବ, ଏଇ ଲୀଳାଟି ହବ ଆ ପରେ ପରେ ତ ଆସିବ, ପରେ ପରେ ଆସିବ ଏଇ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ। ଏତେ ବହୁତ କ'ଣ ଗୁହ୍ୟ ଲୀଳା ତାକୁ କହିବା ପାଇଁ ଚାହୁଁନଥିଲେ, କିନ୍ତୁ ପରୀକ୍ଷିତ ମହାରାଜ କ'ଣ ସାମାନ୍ୟ ଶ୍ରୋତା, ସେ ବାହାର କରିଦେଲେ ତାଙ୍କଠୁ କଥା, ଏସବୁ କଥା ଆସିବ ଆ ପରେ ପରେ ଆସିବ। ଏମିତି ବଳଦେବ ମଧ୍ୟ ଜାଣିପାରିଲେ ନାହିଁ ଭଗବାନଙ୍କର ଏଭଳି ଗୁହ୍ୟ ତତ୍ତ୍ୱ ସବୁ ରହିଛି, ବଳଦେବ ଜାଣିପାରିଲେ ନାହିଁ। ଭଗବାନଙ୍କର କୃପା କଲେ ସେତେବେଳେ ସେ ଜାଣିଲେ ବଳରାମ କୃଷ୍ଣଙ୍କ ଠାରୁ ଭିନ୍ନ, ଅଭିନ୍ନ ଭିନ୍ନ ନୁହନ୍ତି, ଅଭିନ୍ନ ସିଏ, କିନ୍ତୁ ତଥାପି କୃଷ୍ଣଙ୍କ ସହିତ ସମାନ ନୁହନ୍ତି। ଏଇ ଲୀଳାରେ ଆମେ ଦେଖିବା, ଆ ପରେ ଆସିବ ସେ ଲୀଳାଟି। ବଳରାମ ମଧ୍ୟ ମୋହିତ ହେଇଯାଉଛନ୍ତି, ସେ ଜାଣିପାରିଲେ ନାହିଁ ଗୋଟିଏ ବର୍ଷ କାଳ ଲୀଳା ହେଲା ଏଇଟା, ଆ ପରେ ପରେ ସେ ଲୀଳାଟି ହେବ। ତେଣୁ ଏଇଠି କୁହାଯାଉଛି ଉଦ୍ଗା ହେଉଛି କ୍ୱଚିତ୍ ମୁଗ୍ଧ ତତ୍ ବସ ଦାରୁ ଯନ୍ତ୍ରବତ୍, ଭଗବାନ କିଭଳି ଗୋପୀମାନଙ୍କର ଅଧୀନରେ ଥିଲେ ନା ଦାରୁ ଯନ୍ତ୍ରବତ୍, ଯେମିତି କଣ୍ଢେଇ ନଚା ତାର ସୂତାରେ ବାନ୍ଧିକିରି କଣ୍ଢେଇକୁ ନଚାଏ, କଣ୍ଢେଇକୁ ଯେମିତି ନଚିବ ସେ ସେମିତି ନାଚିବ, ଭଗବାନ ସେଇଭଳି ଭାବରେ ହେଇଯାଇଥିଲେ। ଦାରୁ ଯନ୍ତ୍ରବତ୍ ତଦ୍ ବସ ଦାରୁ ଯନ୍ତ୍ରବତ୍, ଦାରୁକୁ ଯେମିତି ନଚାହାନ୍ତି ସେଇଭଳି ଭାବରେ ସେ ନାଚିଲେ ଦାରୁ ଯନ୍ତ୍ରବତ୍ ଭଗବାନ। ସିଏ ଭଗବାନ ସେଇଥିପାଇଁ କହିଲେ, ଭଗବତ ଗୀତାରେ ଏ ଶ୍ଲୋକଟି ଅଛନ୍ତି, ସେଇଥିପାଇଁ ଭାଗବତ ମଧ୍ୟ ଏଇ ଶ୍ଲୋକଟି ଅଛନ୍ତି ଏକା ଶ୍ଲୋକ କ'ଣ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପରୋତମ ଅସ୍ନାମି ପ୍ରହତାତ୍ମନ। ଏ ଶ୍ଲୋକରେ ଭକ୍ତି ଶବ୍ଦ ଦୁଇଥର ବ୍ୟବହାର କରାଯାଇଛି, ଭାଗବତ ମଧ୍ୟ ଏ ଶ୍ଲୋକ ଦଶମ ସ୍କନ୍ଧ ଏକାଶ ଅଧ୍ୟାୟରେ ଅଛି, ଆଉ ଭଗବତ ଗୀତାରେ ନବମ ଅଧ୍ୟାୟରେ ଭଗବାନ କହିଲେ ଏଇଟା ଏ ଶ୍ଲୋକଟି। ଭଗବାନଙ୍କର କିଛି ଆବଶ୍ୟକତା ନାହିଁ, ଆମେ ଶୁଣିଲେ ନା ଆଠଟି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଥିଲେ, ଆ ପୂର୍ବ ଦାମୋଦର ଲୀଳାରେ ସେଇଟା ବର୍ଣ୍ଣନା କରାଯାଇଛି। ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିନା ଭୃତ୍ୟ ବଶ୍ୟତା, ଭଗବାନ ଏଇଟାକୁ ଆଡ଼ଭର୍ଟାଇଜ୍ କରୁଛନ୍ତି, ତାଙ୍କର ଯେତେ ଭଗବତା ଅଛି ସେ ସବୁ ତ୍ୟାଗ କରିଦିଅନ୍ତି ତାଙ୍କ ଭକ୍ତଙ୍କ ପାଇଁ। ଇଏ ଭକ୍ତ ବତ୍ସଳତା, ଭୃତ୍ୟ ବତ୍ସତା, ଭୃତ୍ୟର କିଏ ବଶ ହେବ? ଭୌତିକ ଜଗତରେ ଆମେ ଦେଖିବା ଜଣେ ଆମର ଦାସ ଜଣେ ସେବକ ଜଣେ କ'ଣ ଚାକର ଜଣେ ତାହାର ଆମେ କ'ଣ ସେବା କରିବା, ତାର ବଶରେ ରହିବା, ତାକୁ ଅର୍ଡ଼ର ଦେବା? ଏମିତି କିଛି ଦୃଷ୍ଟାନ୍ତ ଅଛି ଭୌତିକ ଜଗତରେ ଯିଏ ଆମର ଅଧୀନରେ ଜଣେ ରହିଛି ଚାକର ଜଣେ ତାକୁ ଆମେ ଆମେ ତା ଅଧୀନରେ ରହିକି କାର୍ଯ୍ୟ କରିବା, ଏମିତିକି ଉଦାହରଣ ଅଛି। କିନ୍ତୁ ଭଗବାନ ସେ ଉଦାହରଣ ପ୍ରସ୍ତୁତ କରିଛନ୍ତି ଭୃତ୍ୟବସ୍ତତା, ଭଗବାନଙ୍କ ଯେ ଭୃତ୍ୟ ସମସ୍ତେ ଭଗବାନ ଭୃତ୍ୟ, କିନ୍ତୁ ଭଗବାନ ତାଙ୍କର ଭୃତ୍ୟ ହେଇଯାଉ, ଭୃତ୍ୟରେ ଭୃତ୍ୟ ହେଇଯାଉଛନ୍ତି ଭଗବାନ। ଇଏ ଭଗବାନଙ୍କର ଐଶ୍ୱର୍ଯ୍ୟ ଭକ୍ତ ବତ୍ସଳତା। ତେଣୁ ଭଗବାନ ଜୋରେ ଗାନ କରୁଛୁ, ଉଦ୍ଗାୟତି ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ମୁଗ୍ଧ ହେ ମୋତେ ଦେବ, ଲହୁଣୀ ଦେବ, ସନ୍ଦେଶ ଦେବ, ଏଇଭଳି ଭାବରେ କିଏ କ'ଣ ମିଠେଇ ଦେବ, ଏ ସବୁ କହିକିରି ସେ ନୃତ୍ୟ କରିବେ। ନୃତ୍ୟ କରିସାରିଲା ପରେ କହିବ ଦିଅ ମୋତେ ଦିଅ କହିଛନ୍ତି ବୋଲି ଏଇଭଳି ତଦ୍ବସ ଦାରୁ ଯନ୍ତ୍ରବତ। ଗୋପୀମାନେ ଯେଉଁଭଳି ଭାବେ ନଚଉଥିଲେ ସେ ସେଇଭଳି ଭାବେ ନାଚୁଥିଲେ କୃଷ୍ଣ, ଏଇଭଳି ଭାବେ ଭଗବାନ ସେ ତାଙ୍କ ଭଗବତାକୁ ସେ ଭୁଲି ଯାଉଥିଲେ। ଇଏ ହେଉଛି ମାଧୁର୍ଯ୍ୟ ଲୀଳା, ବୃନ୍ଦାବନର ମାଧୁର୍ଯ୍ୟ ଲୀଳା ଏ ଲୀଳା। ସେଥିପାଇଁ ଭଗବାନ କହୁଛନ୍ତି ପୂର୍ଣ୍ଣତମ, ସେ ହେଉଛନ୍ତି ପୂର୍ଣ୍ଣ, ତାଙ୍କୁ କୁହାଯାଏ ସେ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ବୃନ୍ଦାବନର ଯେଉଁ ମାଧୁର୍ଯ୍ୟ ରହିଛି ଏଇଟା କି ମଥୁରା ଲୀଳା ମଧ୍ୟ ସମାନ ହୋଇପାରିବ ନାହିଁ, ଦ୍ୱାରକା ଲୀଳା ମଧ୍ୟ ସମାନ ହୋଇପାରିବ ନାହିଁ, ଯଦିଓ ସେଇ ଏକା ଭଗବାନ। ତେଣୁ ଇଏ ହେଉଛି ବୃନ୍ଦାବନର ମାଧୁର୍ଯ୍ୟ, ଏଇଭଳି ଭାବରେ ସେ ପ୍ରଦର୍ଶନ କରୁ ଦାରୁ ଯନ୍ତ୍ରବତ। ଦାରୁ ଯେଉଁଭଳି ଭାବରେ ତାର ସ୍ୱତନ୍ତ୍ର ଅସ୍ତିତ୍ୱ ନଥାଏ, ପ୍ରଭୁପାଦ ମହାରାଜ ମୋତେ କହିଛନ୍ତି ଏଠି, ଏଇଟା ପ୍ରଭୁପାଦ ମହାରାଜ ଏଇ 12-13 ଅଧ୍ୟାୟ ବର୍ଣ୍ଣନା କରିଛନ୍ତି। ଆମର ଭାଗବତମର ଦଶମ ସ୍କନ୍ଧ ଆରମ୍ଭ ହୋଇଥିଲେ ଭୁବନେଶ୍ୱରରେ 1977 ମସିହାରେ ଯେତେବେଳେ ଯାଇଥିଲେ ପ୍ରଭୁପାଦ ମହାରାଜ ଆମର କୃଷ୍ଣ ବଳରାମ ମନ୍ଦିରକୁ ଫାଉଣ୍ଡେସନ୍ ଦେବା ପାଇଁ, ସେହି ସମୟରେ ଭାଗବତମ ଆରମ୍ଭ କରିଥିଲେ। ଏଇ ଦଶମ ସ୍କନ୍ଧ 13 ଅଧ୍ୟାୟ ନା କେତେ ଯାଏ ପ୍ରଭୁପାଦ ରଖିଛନ୍ତି, ଅନ୍ୟ ସବୁ ତାଙ୍କର ଶିଷ୍ୟମାନେ ରଚନା କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏଠି କହୁଛନ୍ତି, ଗୋପୀମାନେ କହୁଥିଲେ ଯଦି ତୁମେ ନାଚିବ ତାହେଲେ ଲଡ଼ୁ ଆମେ ତୁମକୁ ଦେବୁ। କୃଷ୍ଣ କିଏ କହୁ ତାକୁ କେଉଁଭଳି ଭାବରେ ଡାକୁଥିଲେ, ସମସ୍ତେ କୃଷ୍ଣ ଡାକୁନଥିଲେ, ଯାହାର ଯାହା ଫେଭରାଇଟ୍ ନାଁ ରହିଛି। କ'ଣ ଗୋପୀମାନେ କ'ଣ ରାଧାରାଣୀ ତାଙ୍କୁ କହୁଥିଲେ ନନିଚରା, ନନିଚରା ନାମ ରଖେ ଯେତେକ ଗୋପିନୀ, ଗୋପୀମାନେ ତାଙ୍କୁ ନନିଚରା ବୋଲି ଡାକୁଥିଲେ। ଏଇଭଳି ଭାବରେ କିଏ କ'ଣ ଡାକୁଥିଲେ, କାଳାସୁଣା ନାମ ରଖେ ରାଧା ବିନୋଦିନୀ, ଏଇଭଳି ଭାବରେ ତାଙ୍କ ସବୁ ନିଜ ଫେଭରାଇଟ୍ ନାଁରେ ସବୁ ଡାକୁଥିଲେ। ତେଣୁ କହୁଥିଲେ, ହେ କୃଷ୍ଣ ଯଦି ତୁମ କାହା ତୁମେ ଯଦି ନାଚିବ ତାହେଲେ ଏଇ ଲଡ଼ୁ ଆମେ ତୁମକୁ ଦେବୁ, ଲଡ଼ୁ ଦେଖେଇଦେବେ, ଏଇ ଲଡ଼ୁଟା ତାଙ୍କୁ ଦେଖା ଲଡ଼ୁ ଆଣିଛୁ ତାଙ୍କୁ କହିବା ପାଇଁ ବା ଏଇଭଳି ଭାବରେ ଏହି ପ୍ରକାର ବାକ୍ୟ ଦ୍ୱାରା କିମ୍ବା କରତାଳି ଦ୍ୱାରା ସେମାନେ ନାନା ଭାବେ କୃଷ୍ଣଙ୍କୁ ଉତ୍ସାହିତ କରୁ, ଯେତେବେଳେ ଭଗବାନ ନୃତ୍ୟ କରୁଥିଲେ ସେ କରତାଳି ଦେଉଥିଲେ, ବହୁତ ବଢ଼ିଆ ବହୁତ ବଢ଼ିଆ, ଭଗବାନ ଉତ୍ସାହିତ ନୃତ୍ୟ କରୁଥିଲେ। ଏଇଭଳି ଭାବରେ ଭଗବାନଙ୍କ ଲୀଳା, ସେ ସର୍ବଶକ୍ତିମାନ ଭଗବାନ ହୋଇ ମଧ୍ୟ ହସି ହସି ସେମାନଙ୍କ ଇଚ୍ଛା ଅନୁସାରେ ନାଚୁଥିଲେ, ଯେପରିକି ସେ ଥିଲେ ସେମାନଙ୍କ ହାତର କାଠ ପିତୁଳା। ବେଳେବେଳେ ସେମାନଙ୍କ ଅନୁରୋଧରେ ସେ ଉଚ୍ଚସ୍ୱରରେ ଗାଉ, ଏଇ ଉଚ୍ଚସ୍ୱର ମୁଁ କହିଲି ନା ଉଦ୍ଗାୟତୀ ମାନେ ଜୋରରେ ଗାଇବା ଏଇ ଲେଖାଇଛି, ପ୍ରଭୁପାଦ ମାନେ ଲେଖିଛନ୍ତି ଉଚ୍ଚସ୍ୱରରେ ଗାଉଥିଲେ ଉଦ୍ଗାୟତୀ। ଏବଂ ଏହିପରି ଭାବରେ କୃଷ୍ଣ ସର୍ବତ ଭାବରେ ଗୋପୀମାନଙ୍କର ବଶୀଭୂତ ଥିଲେ, ଏଇଭଳି ଭାବରେ ତାଙ୍କର ବଶୀଭୂତ, ଯିଏ ଯାହାଙ୍କର ଅଧୀନରେ ସମସ୍ତେ ବଳରାମ ମଧ୍ୟ ତାଙ୍କ ଅଧୀନରେ, କିନ୍ତୁ ଗୋପୀମାନଙ୍କ ଅଧୀନରେ ସିଏ ରହିଯାଉଥିଲେ। ଇଏ ଭଗବାନଙ୍କର ମାଧୁର୍ଯ୍ୟ ଲୀଳା, ଏଇଭଳି ଭାବରେ ରହିଛି ବୃନ୍ଦାବନ ଲୀଳା। ଏବଂ ଆମକୁ ସୁଯୋଗ ମିଳିଲା ଶ୍ରବଣ କରିବା ପାଇଁ, କୀର୍ତ୍ତନ କରିବା ପାଇଁ ସେ ଲୀଳା ସବୁକୁ, ଗୋଟେ ଗୋଟେ ଅଧ୍ୟାୟ ପଢ଼ି ଦେଇଥିଲେ କ'ଣ ହେବ, ଏଇଟାକୁ ଆସ୍ୱାଦନ କରିହେଇଥାନ୍ତା। ଯାହା ହଉ ତାପରେ କହ, ବିଭର୍ତ୍ତି କ୍ୱଚିତ୍ ଆଜ୍ଞପ୍ତ ପୀଠକୋନ୍ମାନ ପାଦୁକମ୍ ବାହୁକ୍ଷେପଂ ଚ କୁରୁତେ ସ୍ୱାନାଂଚ ପ୍ରତିମାବହନ୍। ଆଉ କେତୋଟି ଲୀଳାକୁ ସଂକ୍ଷେପରେ ସବୁ ବର୍ଣ୍ଣନା କରିଦେଉଛନ୍ତି, ଏଇଟାକୁ ବିସ୍ତାର ଭାବେ ବର୍ଣ୍ଣନା କରିନାହାନ୍ତି। ବିଭର୍ତ୍ତି କ୍ୱଚିତ୍ ଆଜ୍ଞପ୍ତ, ତାଙ୍କୁ ସବୁ ଭଗବାନ ଯିଏକି ସମସ୍ତଙ୍କ ସମସ୍ତଙ୍କୁ ଆଜ୍ଞା ପ୍ରଦାନ କରନ୍ତି, ଭଗବାନ ସମସ୍ତଙ୍କୁ ନିର୍ଦ୍ଦେଶ ଦେବେ ତୁମେ ଏଇଟା କର ସେଇଟା କର ସେଇଟା କର, ଭଗବାନଙ୍କ ଅଧୀନରେ ଆମେ ସମସ୍ତେ, କିନ୍ତୁ ଗୋପୀମାନେ ତାଙ୍କୁ ଆଜ୍ଞା ଦିଅନ୍ତି କୃଷ୍ଣ ତୁମେ ଏଇଟା କର। ବିଭକ୍ତି କ୍ୱଚିତ୍ ଆଜ୍ଞପ୍ତ, କେତେବେଳେ ତାଙ୍କୁ ଯଦି କହିବେ ଗୋପୀ ଜଣେ କିଏ କହିଲେ ବା ଯଶୋଦା କହିଲେ ବା ରୋହିଣୀ କହିଲେ ବା ଯିଏ ଅନ୍ୟ ଗୋପୀମାନେ ଅଛନ୍ତି ଯିଏ ଯେଉଁ କହିବେ, କୃଷ୍ଣ ପୀଠକୁ ଉନ୍ମାନ ପାଦ କାମ, ଯେତେବେଳେ ବୟସ ଟିକେ ଟିକେ ବଢ଼ୁଛି ତାଙ୍କର ଠିଆ ହେଉଛନ୍ତି କିଛି କିଛି ଉତ୍ତରଣ ଟେକି ପାରୁଛନ୍ତି ଏସବୁ ଜିନିଷ ରହୁଛି, ଗୋପୀମାନେ କହିବେ ପିଠକ ପିଠକଟା ଆଣିବୁ କି କୁଆ କାନା ଆଣିପାରିବୁ, ସେଠି ଅଛି ଆଣିପାରିବୁ, କାଠର ପିଡ଼ା ପିଠକ କାଠର ପିଡ଼ା ବସିବା ପାଇଁ ବା ଯାହା ହେଉ କେଉଁ କାରଣରୁ ସବୁ କହିବେ, ଯଦି କିଏ କହିବେ ବିଭକ୍ତି ଖୋଜି ତା ଆଜ୍ଞାପ୍ତ, ଆଜ୍ଞା ମିଳିଗଲା ଆଜ୍ଞା କହିବେ କ'ଣ କରିବେ, ପିଠକ ଉନ୍ମା ଉଠେଇବେ, ପିଠକ ବଡ଼ କଷ୍ଟ ତାଙ୍କ ଉଠେଇବା ପାଇଁ, ଛୋଟିଆ ପିଢ଼ାଟି ସେ ଉଠେଇ ପାରିବେ ନାହିଁ, ଏଇଭଳି ଭାବରେ ଭଗବାନ ପିଢ଼ା ସବୁ ରହିଛି। ଆଜ୍ଞା ମିଳୁଛି କରିବା ମୋର ଶକ୍ତି ନାହିଁ କି ତଥାପି ଚେଷ୍ଟା, ବହୁତ କଷ୍ଟରେ ଉଠାଉଛନ୍ତି ପିଢ଼ା, ଛୋଟିଆ ପିଢ଼ାଟେ ଉଠିବା ବହୁତ କଷ୍ଟ ଲାଗୁଛି ଭଗବାନଙ୍କୁ। ଏବଂ ଉନ୍ମାନ ପାଦକମ୍, କେତେବେଳେ ଆଉ ଟିକେ ବଡ଼ ଯେତେବେଳେ ହେଇଯିବେ, ଆଉ ଟିକେ ଅଧିକା ଶକ୍ତି ହେଇଯିବ, ଆଉ ଟିକେ ବଡ଼ ଜିନିଷ ପାଇବୁ ଉଠିବା ପାଇଁ, କ'ଣ ପିଠକ ପାଦୁକମ୍, ପାଦୁକ ପାଦୁକ କହିଲେ କ'ଣ ପାଦୁକା ବା ଆଉ ଟିକେ ଓଜନିଆ ଜିନିଷ, ଆସ୍ତେ ଆସ୍ତେ ଟିକେ ବଡ଼ ହେଇଯାଉଛନ୍ତି ଟିକେ ପାଦୁକା, ଆମେ ସବୁ ଏଇ କଥାଟି ଶୁଣୁଛେ, ନନ୍ଦ ମହାରାଜ କହିବେ କାହିଁକି ମୋର ଟିକେ ପାଦୁକାଟା ଆଣିବୁ, ମୋର କଠୁଟା ଆଣିବୁ, ତ ସେ ଆଣିବେ କେମିତି ଆଣିବେ ଏଇଭଳି ଭାବରେ ଉଠେଇ ପାରିବେ ନାହିଁ, ଟେକିପାରିବେ ନାହିଁ, କ'ଣ କରିବେ ନା ବାହୁକ୍ଷେପଞ୍ଚ କୁରୁତେ ସ୍ୱାନାଞ୍ଚ ପ୍ରତିମା ବହନ, ବହୁତ କଷ୍ଟରେ ଆଚାର୍ଯ୍ୟମାନେ ଟୀକାରେ ଏସବୁ କଥା କହିଛନ୍ତି, ବହୁତ ଟୀକା ରହିଛି ଆ ଉପରେ, ସେ କ'ଣ କରି ଉଠେଇ ପାରିବେନି, ତେଣୁ କ'ଣ କରି ପେଟ ପାଖରେ ତାଙ୍କର ଯେଉଁ କୋମଳ ରହିଛି ପେଟରେ ସେଇ ପେଟରେ ଧରିବେ, ଉଠେଇ ପାରିବେ ନାହିଁ, ଏଇଭଳି ଭାବରେ କହିକି ଚାଲିବେ, ଧୀରେ ଧୀରେ ଚାଲିବେ ଏଇଭଳି ଭାବେ ବାହୁକ୍ଷେପଂ, କେତେବେଳେ ଦେଖେଇବେ ମୋର ବହୁତ ଶକ୍ତି ହେଇଗଲାଣି କହିକି ବାହୁ ତାଳି ମାରନ୍ତି, ଆମେ ଯେମିତି ମଲ ମାନେ ମଲ କ୍ରୀଡ଼ା କଲେ ଏସବୁ କରନ୍ତି ତାଳି ମାରନ୍ତି, ତାଙ୍କର ସେ ମସଲ ସବୁ ରହି ମସଲ ଦେଖାନ୍ତି, ଭଗବାନ ସେଇଭଳି ଭାବେ ତାଙ୍କ ମସଲ ଦେଖାଉଛନ୍ତି, ଦେଖିକି ତାଳି ମାରୁଥିଲେ ସବୁ, ମୋର ବହୁତ ଶକ୍ତି ହେଇଗଲାଣି, ବାହୁକ୍ଷେପଂଚ କୃତି ସ୍ୱାନାଞ୍ଚ ପ୍ରୀତିମା ବହନ, ତାଙ୍କର ନିଜ ଜନ ସ୍ୱାନାଂ, ଏ ସ୍ୱାନାଂ ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ, ଭଗବାନଙ୍କ ଭାବ ହେଉଛି ଏଇଟା, ଇଏ ମୋର ନିଜର ଏଇଟା ତାଙ୍କର ଆସୁଛି, ଯଦିଓ ସମସ୍ତେ ଭଗବାନଙ୍କର, ଭଗବତ ଗୀତାରେ ଭଗବାନ କହିଲେ ସମହଂ ସର୍ବଭୂତ ଏସୁ ନମେ ଦୋଷୀ ଅସ୍ତି ନ ପ୍ରିୟ ଯେ ବଦନ୍ତି ତୁ ମା ଭକ୍ତିଆ ମୈତେ ସୀତାପ୍ୟହଂ, ଭଗବାନଙ୍କର ସମସ୍ତେ ଏମିତି କେହି ନାହାନ୍ତି ଯେ ଭଗବାନଙ୍କର ଅଲଗା ପରର ଲୋକ, ତମେ ଭଗବାନଙ୍କର ଅଂଶ, କିନ୍ତୁ ଭଗବାନଙ୍କର ଧାରଣା ହେଉଛି ଯେଉଁମାନେ ଭଗବାନ କ'ଣ ଯେ ତୁ ଭଜନ୍ତି ଭକ୍ତିଆ ସମହଂସର ଭୂତେଷୁ ନମେ ଦୋଷୁ ଅସ୍ତି ନ ପ୍ରିୟ ଯେ ଭଜନ୍ତି ତୁ ମା ଭକ୍ତିଆ, ଭଗବାନଙ୍କୁ ଯେ ଭଜନ କରିବେ ମୈତେ ତେସୁ ଚାପ୍ୟହଂ, ମୟି ସେମାନେ ହେଉଛନ୍ତି ମୋର ମୟିତେ, ସେମାନେ ହେଉଛନ୍ତି ମୋର ସ୍ୱାନାଙ୍ଗ, ସ୍ୱାନାଙ୍ଗ ଶବ୍ଦ ବ୍ୟବହାର କରାଗଲା, ଭଗବାନ ଭାବୁଛନ୍ତି ଏ ମୋର ନିଜ ଜନ, ଏମାନେ ସବୁ ମନ୍ନାଥ ଏଇ ଚବିଶ ଅଧ୍ୟାୟ ବର୍ଣ୍ଣନା କରାଯିବ, ଯେଉଁ ଉତ୍ତୋଳନ କରିବେ ଯେଉଁ ରହିଛି ଗିରି ଗୋବର୍ଦ୍ଧନକୁ ଉତ୍ତୋଳନ କରିବେ, ଭଗବାନ ଭାବ ହେଉଛି ଏଇଟା, ଏ ମୋର ନିଜ ଜନ, ଭାଗବତମର ନବମ ସ୍କନ୍ଧରେ ମଧ୍ୟ ସେ କଥା କହିଲେ ଦୁର୍ବାସମୁନିକୁ, କହିଲେ ଅହଂ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଇବ ଦିଜ ସାଧବୀ ଗସ୍ତ ଉଦୟ ଭକ୍ତି ଭକ୍ତଜନ ପ୍ରିୟ, ମୁଁ ଭକ୍ତର ଅଧୀନରେ ହେଇଯାଇଥାଏ, ଖାଲି ଭକ୍ତର ଅଧୀନରେ ନୁହଁ ଭକ୍ତଜନ ମଧ୍ୟ ମୋର ପ୍ରିୟ, ତାହାର ମଧ୍ୟ ମୋ ଅଧୀନ ହେଇଯାଇଥାଏ, ଏଇଭଳି ଭାବରେ କଥା ଅଛି, ଭଗବାନଙ୍କ ଭାବ ହେଉଛି ଏଇଟା, ଇଏ ମୋର ନିଜ ଜନ, ଏଇଭଳି ଭାବରେ ଭଗବାନ ସବୁ ଲୀଳା କରୁଥିଲେ ବୃନ୍ଦାବନରେ, ସ୍ୱାନାଞ୍ଚ ପ୍ରୀତିମା ବହନ ଦର୍ଶୟନ, ସମୟ ହେଇଯାଉଛି, ଦର୍ଶୟନ ତଦ୍ବିଧାନ ଲୋକ ଆତ୍ମନ ଭୃତ୍ୟବତ୍ସତା ବ୍ରଜସ୍ୱ ବାହା ଦୈବ ହର୍ଷଂ ଭଗବାନ ବାଳ ଚେଷ୍ଟିତ, ଏଇଭଳି ଭାବରେ ସଂକ୍ଷେପରେ ସବୁ କହିକିରି କହୁଛନ୍ତି, ଦର୍ଶୟନ ତଦ୍ବିଧାନ ଲୋକ ଯେଉଁମାନେ କୃଷ୍ଣଙ୍କ କାର୍ଯ୍ୟକଳାପ ଯେଉଁମାନେ ଉଦ୍ଗମ କରିପାରନ୍ତି ସେହି ସବୁ ବ୍ୟକ୍ତିମାନଙ୍କ ନିକଟରେ ଏଟାକୁ ଦେଖାଉଥିଲେ ଭଗବାନ, ଆତ୍ମନ ଭୃତ୍ୟବଶ୍ୟତା, ଭଗବାନଙ୍କର ଏମାନେ ସମସ୍ତେ ହେଉଛନ୍ତି ତମେ ତାଙ୍କର ସବୁ ଭୃତ୍ୟ, କିନ୍ତୁ ଭଗବାନ ତାଙ୍କର ଭୃତ୍ୟ ତାଙ୍କର ବଶ୍ୟତ କ'ଣ ଭୃତ୍ୟବଶ୍ୟତା ଭୃତ୍ୟଙ୍କର ବଶ ସେ ହେଇଯାଉଥିଲେ, ଏଇଟାକୁ ଦେଖାଉଥିଲେ ବିଭିନ୍ନ ଲୀଳା ମାଧ୍ୟମରେ, ଅନେକ ଲୀଳା ରହିଛି କେତେ ବର୍ଣ୍ଣନା କରାଯିବ, ବ୍ରଜସ୍ୱ ବାହ ବି ହର୍ଷଂ, ଏଇଭଳି ଭାବରେ ଭଗବାନ ବ୍ରଜବାସୀମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଥିଲେ, ହର୍ଷଂ ଆନନ୍ଦ ଆମେ ଇତି ଦୀକ୍ଷ ଲୀଳା ବି ଆନନ୍ଦ କୁଣ୍ଡେ ସୋଗ ସନ୍ନିମ ଜନ୍ତମ ଆଖ୍ୟାପୟନ୍ତମ
तदीय सीतागेशु भक्तिर्जितत् पुनः प्रेमतस्तं शताब्दि वंदे। आनंद कुंडरे मग्न करदे आनंद बढ़ी बढ़ी जा सका उठिले कृष्ण रात्रि शोला बेले कृष्ण रात्रि शो पार नत सका कृष्ण को देखा करेंगे ये भाव बहुत कथा रही आनंद ब्रजस्व भाव हर्षम भगवान बाड़े स्थित भगवान बाड़क लीला ये भाव चेष्टा जहाँ सब कर गोटे लीला अच्छे वर्णना करवा ना समय लगे गोटे फल बिकाड़ी आसते खाली ब्रजवासी मान जो आनंद दौले ता नुह परीक्षित महाराज चिंता करवल ब्रजवासी मैंने आनंदित होते ना ना ता पूर्व वर्णना कराया ना ब्रजवासी ब्रजस्यो ब्रजवासी मैंने कि अन्य आनंदित होते कि आसंता का शुणा दस नंबर श्लोक ये कथ विश्राम नवा जय श्रीमद भागवतम की जय श्री प्रभुपाद महाराज की जय श्री गुरुदेव की सम्यक गौर भक्तवृंद की।